ദേവാസുദേവായ ശ്രീമദ്ഭാഗവതം ദശമ സ്കന്ധ അത്യാസി അധ്യായ ശ്ലോക സംഖ്യ 21. പിത്രാ സംപൂജിതാ സർവേ പിത്രാ സംപൂജിതാ സർവേ യഥാ വീര്യം യഥാ വയഃ യഥാ വീര്യം യഥാ വയഃ ആദദുഃ സസരം ചാപം വേദും പശ്യതി മധ്യാ വേദും പശ്യതി മധ്യാ പിത്രാ സംപൂജിതാ സർവേ യഥാ വീര്യം യഥാ വയഃ ആദദുഃ സസരം ചാപം വേദും പശ്യതി മധ്യാ മിത്രാ സംപൂജിതാ സർവേ യഥാ വീര്യം യഥാ വയഃ ആദദുഃ സസരം ചാപം വേദും പശ്യതി മധ്യഃ ആദദുഃസസരം ചാപം പശ്യതി മധ്യഃ പിത്രാ സംപൂജിതാ സർവേ യഥാ വീര്യം യഥാ ആദദുഃസസരം ചാപം വേദും പശ്യതി മധ്യഃ ഹരികൃഷ്ണ ഉപസ്ഥവാർത്തനന്ദ മാതൃവൃന്ദ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଇଚ୍ଛାରିଛନ୍ତି କଥା କୁରୁକ୍ଷେତ୍ରରେ ଆମେ ଚାଲିଛି କଥା ଚାଲିଛି କାହାକ ଭିତରେ ନା ଦ୍ରୌପଦୀ ଏବଂ ଭଗବାନଙ୍କ ରାଣୀମାନଙ୍କ ଭିତରେ। ତେଣୁ ଏ ରାଣୀ ଦ୍ରୌପଦୀ ମହାରାଣୀ ସେ ପଚାରୁଛନ୍ତି, ଦ୍ରୌପଦୀ ପଚାରୁଛନ୍ତି ସମସ୍ତ ରାଣୀମାନଙ୍କୁ ଯେ ତାଙ୍କର ବିବାହ କେମିତି ହେଲା। ତେଣୁ ସେମାନେ ତାଙ୍କର କଥା କହୁଛନ୍ତି। ଏହି ପ୍ରସଙ୍ଗରେ ଆମେ ଶୁଣୁଛେ ରୁକ୍ମିଣୀଙ୍କର କଥା ଶୁଣିଲେ, ତାପରେ ସତ୍ୟଭାମା, ତାପରେ ଜାମ୍ବବତୀ, କାଳିନ୍ଦୀ, ଏଇଭଳି ଭାବରେ ହେଇକରି ଅଷ୍ଟମ ରାଣୀ ଯିଏ ହେଉଛନ୍ତି ଲକ୍ଷ୍ମଣା, ତାଙ୍କର କଥା ଆମେ ଶ୍ରବଣ କରୁଛେ। ସେ ଅନେକ ଶ୍ଳୋକରେ ତାଙ୍କର ବିବାହ ପ୍ରସଙ୍ଗ କହିଛନ୍ତି, କିଭଳି ଭାବରେ ସେ ତାଙ୍କର ପିତା ସେ ଚାହୁଁଥିଲେ, ଲକ୍ଷ୍ମଣ ଚାହୁଁଥିଲେ କୃଷ୍ଣଙ୍କୁ ବିବାହ କରିବା ପାଇଁ, କାହିଁକି ନା ଭଗବାନ ବିଷୟ ଶ୍ରବଣ କରିଥିଲେ, ନାରଦ ଆଦି ମୁନିଙ୍କ ଠାରୁ ଭଗବାନ ବିଷୟ ଶ୍ରବଣ କରିଥିଲେ। ତେଣୁ ସେ ତାଙ୍କୁ ବିବାହ ପ୍ରକୃତ ତାଙ୍କର ପ୍ରକୃତ ପତି ହେଉଛନ୍ତି ସିଏ। ଭାଗବତମ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଇଏ ସମସ୍ତେ ଲକ୍ଷ୍ମୀ ଦେବୀ। ତେଣୁ ଲକ୍ଷ୍ମୀ ଦେବୀ ଯେତେବେଳେ ସମୁଦ୍ର ମନ୍ଥନରୁ ବାହାରିଥିଲେ, ଏହିଭଳି ଭାବରେ ଅନେକ କୋଟି କୋଟି ଲକ୍ଷ୍ମୀ ରହିଛନ୍ତି, ନୁହଁ ଜଣେ ଲକ୍ଷ୍ମୀ ରହିଛନ୍ତି, ଆଉ ଅଧିକା ଲକ୍ଷ୍ମୀ ନାହାନ୍ତି ନା, ଲକ୍ଷ ଲକ୍ଷ କୋଟି କୋଟି ଲକ୍ଷ୍ମୀ ଲକ୍ଷ୍ମୀ ସହସ୍ର ଶତସମ ବ୍ରହ୍ମସେବ୍ୟ ମହାନ ଲକ୍ଷ ଲକ୍ଷ ଲକ୍ଷ୍ମୀ ରହିଛନ୍ତି। କିନ୍ତୁ ଭଗବାନ ଏକ, ଭଗବାନ ନିଜକୁ ବିସ୍ତାର କରୁଛନ୍ତି ସେଇଟା ଅଲଗା କଥା, କିନ୍ତୁ ଏକ ଭଗବାନ ସୁଧ ଏକ। ତେଣୁ ଏ ଭାଗବତ ବର୍ଣ୍ଣନା କରାଯାଇଛି ଷଷ୍ଠମାନଙ୍କ ସମୟରେ, ଯେତେବେଳେ ଏଇ ସମୁଦ୍ର ମନ୍ଥନ ଲୀଳାଟି ହେଉଥିଲା ସେହି ସମୟରେ ଭଗବାନ ଜଣେ ଅବତାର ଆସିଥିଲେ, ସେ ହେଉଛନ୍ତି ଅଜିତ। ତେଣୁ ଅଜିତ ସେ ସମୁଦ୍ର ମନ୍ଥନରୁ 14 ରତ୍ନ ବାହାରିଥିଲେ। ତେଣୁ ଯେତେବେଳେ ଲକ୍ଷ୍ମୀ ବାହାରିଥିଲେ, ସେ ଲକ୍ଷ୍ମୀ ଦେବୀଙ୍କ ବିବାହ ପାଇଁ ସ୍ୱୟମ୍ବର କରାଯାଇଥିଲା। ଏଠି ମଧ୍ୟ ସେ ସ୍ୱୟମ୍ବର କଥା କୁହାଯାଉଛି, ସେଠି ସ୍ୱୟମ୍ବର କରାଯାଉଥିଲା। ଲକ୍ଷ୍ମୀ ଦେବୀ ତାଙ୍କର ପିତା ହେଉଛନ୍ତି ବରୁଣ ଦେବ, ସିନ୍ଧୁ ସିନ୍ଧୁ ସୂତା, ସିଏ ଲକ୍ଷ୍ମୀ ଦେବୀଙ୍କୁ ସିନ୍ଧୁ ସିନ୍ଧୁ ସୂତା ବୋଲି କୁହାଯାଉଛି। ତେଣୁ ବରୁଣ ଦେବ ତାଙ୍କୁ ଗୋଟେ ବରଣମାଳା ଦେଇଥିଲେ, ସେ ବରଣମାଳା ନେଇକରି ସେ ଖୋଜୁଛନ୍ତି ତାଙ୍କର କିଏ ପତି ହେବେ। ତେଣୁ ଏହି ପ୍ରସଙ୍ଗରେ ଶ୍ରୀମଦ୍ ଭାଗବତ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଲକ୍ଷ୍ମୀ ଦେବୀ 3 ଶ୍ଳୋକ କହିଛନ୍ତି ତାଙ୍କର ପ୍ରକୃତ ପତି କିଏ ହେବେ। ଆମେ ଖାଲି ଗୋଟିଏ ଶ୍ଳୋକ କହିବା ଯେ ବହୁତ ବ୍ୟକ୍ତି ଅଛନ୍ତି, ନୂନଂ ତପସ୍ୟନ ମନୋନିର୍ଯ୍ୟ, ବହୁତ ବ୍ୟକ୍ତି ରହିଛନ୍ତି ବହୁତ ତପସ୍ୟା କରୁଛନ୍ତି, ଯେମିତି ବିଶେଷ ଭାବରେ ଦୁର୍ବାସା ବହୁତ ତପସ୍ୟା କରିଥିଲେ, କିନ୍ତୁ ନ ମନୋନିର୍ଯ୍ୟ, କ୍ରୋଧକୁ ଜୟ କରିପାରିଲେ ନାହିଁ। ଏତେ ତପସ୍ୟା କରିକି ମଧ୍ୟ କ୍ରୋଧକୁ ଜୟ କରିପାରିଲେ ନାହିଁ। ସେହିଭଳି ଭାବରେ ଜ୍ଞାନଂ କ୍ୱଚିତ୍ ତତ୍ ନ ସଙ୍ଗବର୍ଜିତ, ବହୁତ ବଡ଼ ବଡ଼ ଜ୍ଞାନୀ ଅଛନ୍ତି, ଯେମିତି ଶୁକ୍ରାଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ ଜଣେ ଭଗବାନଙ୍କ ବିଭୂତି, ଏତେ ଉନ୍ନତ ସ୍ତରର ସିଏ। ଭଗବତ ଗୀତାରେ ଭଗବାନ କହିଲେ ଜ୍ଞାନ କ'ଣ କ'ଣ କବି ନା ଉଷନା କବି, ବିଦ୍ୱାନ ବ୍ୟକ୍ତିମାନ ଭିତରେ ମୁଁ ହେଉଛି ଉଷନା କହିଲେ ଶୁକ୍ରାଚାର୍ଯ୍ୟ। ତେଣୁ ସିଏ ଏତେ ତାଙ୍କର ଜ୍ଞାନ ରହିଛି କିନ୍ତୁ ନ ସଙ୍ଗବର୍ଜିତ, ସେ ଅସୁରମାନଙ୍କୁ ସଙ୍ଗରୁ ସେ ମୁକ୍ତ ହୋଇପାରୁନାହାନ୍ତି, ଅସୁରମାନଙ୍କୁ ବିଭିନ୍ନ ପ୍ରକାର ଉପଦେଶ ଦେଉଛନ୍ତି କେମିତି ଭଗବାନଙ୍କ ଶରୀରରେ ନ ଯିବା ପାଇଁ। ଏତେ ବହୁତ ଜ୍ଞାନୀ, ଯେମିତି ଆମେ ଦେଖୁଛେ ବଳି ମହାରାଜ, ବଳି ମହାରାଜଙ୍କୁ ସେ ଜ୍ଞାନ ଦେଲେ ନା ତୁମେ ସେ ତାଙ୍କୁ ଦିଅ ନାହିଁ, ସେ ସବୁ ତୁମର ସବୁ ନେଇଛି ଭରଣ କରିନେବେ ବାମନ ଦେବ। ତେଣୁ ବଳି ମହାରାଜ ତାଙ୍କୁ ତ୍ୟାଗ କରିଦେଇଥିଲେ, ଏ କଥା ସବୁ ଭାଗବତ ବର୍ଣ୍ଣନା କରାଯାଇଛି ସେହି ପ୍ରସଙ୍ଗରେ। ତେଣୁ ଏଇଭଳି ଭାବରେ ଜ୍ଞାନଙ୍କ ଚିତ୍ତ ସ୍ୱନ ସଙ୍ଗବର୍ଜିତ, କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ, ବହୁତ ମହାନ ମହାନ ବ୍ୟକ୍ତି ରହିଛନ୍ତି ଭୌତିକ ଜଗତରେ, ବହୁତ ମହାନ ମହାନ ବ୍ୟକ୍ତି ରହିଛନ୍ତି, ଯେମିତି ବ୍ରହ୍ମା ଏ ଭୌତିକ ଜଗତର ସବୁଠୁ ଶ୍ରେଷ୍ଠ ଜୀବ ହେଉଛନ୍ତି ସିଏ ମହାବ୍ରହ୍ମା। ଏକ ବ୍ରହ୍ମା ଦ୍ୱିତୀୟ ନାସ୍ତି, କ୍ଷଣୀୟ ବ୍ରହ୍ମା ଦ୍ୱିତୀୟ ବ୍ରହ୍ମା ନା ଭୌତିକ ଜଗତ, କିନ୍ତୁ ସିଏ ଏତେ ମହାନ ବ୍ୟକ୍ତି ହେଲେ ମଧ୍ୟ କଶ୍ଚିନ୍ ମହାନ୍ତ ସେ ନ କାମ ନିର୍ଜୟ, କାମକୁ ଜୟ କରିପାରିନାହାନ୍ତି। ଏକ କଥା ସେ ବ୍ରହ୍ମା ମଧ୍ୟ ତାଙ୍କର କନ୍ୟା ପ୍ରତି ଆକର୍ଷିତ ହୋଇଯାଇଥିଲେ, ସରସ୍ୱତୀ ପ୍ରତି ଆକର୍ଷିତ ହୋଇଯାଇଥିଲେ। ଏଇଭଳି ଭାବରେ ବ୍ରହ୍ମା ଏତେ ବଡ଼ ମହାନ ବ୍ୟକ୍ତି, ଆମର ସମ୍ପ୍ରଦାୟର ଆଚାର୍ଯ୍ୟ ସିଏ, ବ୍ରହ୍ମା ସମ୍ପ୍ରଦାୟ ବ୍ରହ୍ମଙ୍କ ସମ୍ପ୍ରଦାୟରେ ଆମେ ଆସୁଛେ, କିନ୍ତୁ ସିଏ ମଧ୍ୟ ତାଙ୍କର କନ୍ୟା ପ୍ରତି ଆକର୍ଷିତ ହୋଇଯାଇଥିଲେ। ଏବଂ ଆଉ ମଧ୍ୟ ରହିଛନ୍ତି କ'ଣ ସ ଈଶ୍ୱର କିଂ ପରତୁ ବେପାୟ ଶ୍ରେୟ, ବହୁତ ବହୁତ ଜଗତରେ ବହୁତ ବି ଈଶ୍ୱର ରହିଛନ୍ତି, କିନ୍ତୁ ସିଏ କି ଈଶ୍ୱର, ଯିଏ ଅନ୍ୟ ଉପରେ ଆଶ୍ରୟ କରୁଛନ୍ତି ସିଏ କି ଈଶ୍ୱର। ତେଣୁ ଏଇ ପ୍ରସଙ୍ଗ ଏଇଟାକୁ କୁହାଯାଉଛି କାହାଙ୍କୁ ନା ଇନ୍ଦ୍ର, ଇନ୍ଦ୍ରଦେବ ଯଦିଓ ତ୍ରିଲୋକର ସିଏ ହେଉଛନ୍ତି ଈଶ୍ୱର, ତ୍ରିଲୋକର ସିଏ ହେଉଛନ୍ତି ଶାସନକର୍ତ୍ତା, କିନ୍ତୁ ଅସୁରମାନେ ଯେତେବେଳେ ତାଙ୍କ ଉପରେ ଆକ୍ରମଣ କରନ୍ତି, ଯେତେବେଳେ ସିଏ ଭଗବାନ ପ୍ରାର୍ଥନା କରନ୍ତି ପ୍ରଭୁ ରକ୍ଷା କରନ୍ତୁ, ଇନ୍ଦ୍ରାହାରି ବ୍ୟାକୁଳଙ୍କ ଲୋକ ମୃଡ଼ନ୍ତି ଯୁଗେ ଯୁଗେ, ଇନ୍ଦ୍ରଙ୍କର ଅରିମାନେ ସବୁବେଳେ ପାଇଁ ରହିଛନ୍ତି। ତେଣୁ ସେ ଭଗବାନ ଆସି ପ୍ରତି ଯୁଗରେ ଆସି ତାଙ୍କୁ ରକ୍ଷା କରନ୍ତି। ତେଣୁ ସେ କି ଈଶ୍ୱର, ପ୍ରକୃତ ଈଶ୍ୱର ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ପରମ ଈଶ୍ୱର ହେଉଛନ୍ତି ଭଗବାନ, ଯିଏକି ସଚ୍ଚିଦାନନ୍ଦ ସବୁବେଳେ ପାଇଁ ସେ ରହୁଛନ୍ତି, ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ ସଚ୍ଚିଦାନନ୍ଦ ବିଗ୍ରହ। ତେଣୁ ଇଏ ହେଉଛନ୍ତି ଲକ୍ଷ୍ମୀ। ଏହିଭଳି ଭାବରେ 3 ଶ୍ଳୋକରେ କହିଲେ ପ୍ରକୃତ ଭଗବାନ କିଏ। ତେଣୁ ଆଜି ସେ ମଧ୍ୟ ଇଏ ଲକ୍ଷ୍ମଣ ମଧ୍ୟ ଜଣେ ଲକ୍ଷ୍ମୀ, ଏ 16,108 ହେଉଛନ୍ତି ସମସ୍ତ ଲକ୍ଷ୍ମୀ, ଖାଲି 16,108 ହେଉଛନ୍ତି ଲକ୍ଷ୍ମୀ, ଆଉ କିଏ ଲକ୍ଷ୍ମୀ ନଥିଲେ ତା ନୁହଁ, ଭଗବାନ ଲୀଳାରେ ଅନେକ ଲକ୍ଷ୍ମୀ ଭାଗ ନେଇଥିଲେ। ଏ ଯେଉଁ 300 ଗୋପୀ ଯୋଗ ଦେଇ 300 ଗୋପୀ ଥିଲେ ଭଗବାନ ରାସଲୀଳାରେ ଯୋଗ ଦେଇଥିଲେ, ଏ ସମସ୍ତ ଲକ୍ଷ୍ମୀ ଲକ୍ଷ୍ମୀ ହେଉଛନ୍ତି ରାଧାରାଣୀଙ୍କର ବିସ୍ତୃତାଂଶ, ତେଣୁ ଏଭଳି ଭାବରେ ଇଏ ମଧ୍ୟ ଲକ୍ଷ୍ମୀ, ତେଣୁ ଏ ଲକ୍ଷ୍ମୀ ତାଙ୍କର କଥା କହୁଛନ୍ତି। ଏକୋଇଶ ନମ୍ବର ଶ୍ଳୋକ ଆମେ ଯଦିଓ କହି ଆରମ୍ଭ ପାଠ କରିଛେ, କିନ୍ତୁ କୋଡ଼ିଏ ନମ୍ବରଟା ରହିଯାଇଛି, କାରଣ ଆମେ ଶନିବାର ଦିନ ଉଣେଇଶ ନମ୍ବର ଶ୍ଳୋକ କହିଥିଲେ। କୋଡ଼ିଏ ନମ୍ବର ଶ୍ଳୋକରେ ଯେହେତୁ କୌଣସି ଭାବାର୍ଥ ନାହିଁ, ତେଣୁ ଆମେ ଏକୋଇଶ ନମ୍ବର ଶ୍ଳୋକରେ ପାଠ କଲେ। ତେଣୁ ଆମେ କହିଲେ ଲକ୍ଷ୍ମଣ ଅନେକ ଶ୍ଳୋକରେ ତାଙ୍କର ବିବାହ ଲୀଳାଟିକୁ ବର୍ଣ୍ଣନା କରିଛନ୍ତି, ତେଣୁ ଉଣେଇଶ ନମ୍ବର ଶ୍ଳୋକରେ ସେ କହିଥିଲେ ଯେ ଯଥା ସ୍ୱୟଂବରେ ରାଗୀ ମତ୍ସ୍ୟ ପାର୍ଥେ ସେୟା କୃତ ଅୟଂ ତୁ ବହିରାଚ୍ଛନ୍ନୁ ଦୃଶ୍ୟତେ ସ ଜଳେ ପରମ। ଶନିବାର ଦିନ ଏ ଶ୍ଳୋକଟି ଆମେ ବିସ୍ତାର ଭାବରେ ଆଲୋଚନା କରିଥିଲେ। ଆମର ସ୍ମୃତିଶକ୍ତି ଏତେ, ଶନିବାର ଦିନ କ'ଣ ଆଲୋଚନା କରିଥିଲେ ଆମର ମନେ ରହିବ ପଡ଼ିବ ନାହିଁ, ସ୍ମୃତିଶକ୍ତି ଆସ୍ତେ ଆସ୍ତେ କମିଯାଉଛି। କଳିଯୁଗରେ ଲୋକମାନଙ୍କର ଏସବୁ ସ୍ମୃତିଶକ୍ତି କମିଯାଉଥିବାରୁ ଭଗବାନ ଏସବୁ ଶାସ୍ତ୍ରକୁ ରଚନା କଲେ। ଆଜି ଆମେ ଯାହା ଶୁଣୁଛେ କାଲି ଭୁଲି ଯାଉଛେ, ଏଭଳି ସ୍ମୃତିଶକ୍ତି ଆସିଯାଇଛି। କିନ୍ତୁ ଅତୀତରେ ଲୋକମାନଙ୍କ ସ୍ମୃତିଶକ୍ତି ଏତେ ପ୍ରଖର ଥିଲା, ଶୁଣିକିରି ମନେ ରଖିଦେଉଥିଲେ ସବୁ କଥା। ତେଣୁ ବେଦର ଗୋଟିଏ ନାମ ହେଉଛି କ'ଣ, ଶ୍ରୁତି, ଶୁଣିକିରି ମନେ ରଖୁଥିଲେ। ଯାହା ହଉ, ଆମେ ଏଇ ଶନିବାର ଦିନ ଏଇ ଶ୍ଳୋକଟି ଆଲୋଚନା କରିଥିଲେ। ଯଥା ସ୍ୱୟଂବର ରାଗୀ ମତ୍ସ୍ୟ ପାର୍ଥେ ସେୟା କୃତ ଅୟଂ ତୁ ବହିରାଚ୍ଛନ୍ନ ଦୃଶ୍ୟତେ ସ ଜଳେ ପରମ। ପାର୍ଥ କହିଲେ ଯେଉଁ ରହିଛନ୍ତି କିଏ ନା ଅର୍ଜୁନଙ୍କର, ଯେଉଁ ଅର୍ଜୁନ ଯେ ବିବାହ କରିଥିଲେ ଦ୍ରୌପଦୀଙ୍କୁ, ତାଙ୍କର ବିବାହରେ ଯେଉଁଭଳି ଭାବରେ ସ୍ୱୟଂବର କରାଯାଇଥିଲା ତାଙ୍କର ମଧ୍ୟ ସେଇଭଳି ଭାବରେ। ତଫାତ୍ ଥିଲା କ'ଣ ନା, ସେ ଯେଉଁ ମତ୍ସ୍ୟଟାକୁ ଭେଦ କରିବେ, ଲକ୍ଷ୍ୟ ଭେଦ କରିବେ, ତାକୁ ଚାରିପଟେ ଘୋଡ଼ା ହେଇନଥିଲା, ସେ ଖୋଲା ଥିଲା। କିନ୍ତୁ ଆଙ୍କର କେସ୍ରେ ବହିରାଚ୍ଛନ୍ନ, ଆଙ୍କର ଲକ୍ଷ୍ମଣଙ୍କ କ୍ଷେତ୍ରରେ ସେଟାକୁ ଚାରିପଟେ ଘୋଡ଼େଇକି ରଖିଥିଲେ, କିଏ ଦେଖିପାରିବେ ନାହିଁ, ଏଇଭଳି ଭାବରେ ଥିଲା। ତେଣୁ ଇଏ ତଫାତ୍ ଥିଲା। ତେଣୁ ଅର୍ଜୁନ ଆମ ସିନା ଆଲୋଚନା କରୁଥିଲେ, ତେଣୁ ଆଚାର୍ଯ୍ୟ ସୁଦର୍ଶନ କହୁଛନ୍ତି ଯେ ଏକ ସମୟରେ ଉପର ଏବଂ ତଳକୁ ଦେଖିପାରିବ, ସେ ଲକ୍ଷ୍ୟକୁ ଭେଦ କରିପାରିବ। ଆମେ ଶନିବାର ଦିନ ଆଲୋଚନା କରୁଥିଲେ, ଏକ ସମୟରେ ଉପରକୁ ସେ ଲକ୍ଷ୍ୟ କରିବ, ପୁଣି ତଳକୁ ଲକ୍ଷ୍ୟ କରିବ, ଏଇଟା ମାନବ ଦ୍ୱାରା ସମ୍ଭବ ନୁହଁ, କିନ୍ତୁ ଭଗବାନ ଦ୍ୱାରା ସମ୍ଭବ। ଭଗବାନ ସବୁକିଛି କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ସର୍ବଦା କର୍ତ୍ତୁମ ସମର୍ଥ। ଭଗବାନ ଏକ ସମୟରେ ସବୁଆଡ଼େ ଲକ୍ଷ୍ୟ କରିପାରିବେ, ସବୁଠାରୁ ବିଦ୍ୟମାନ, ସେ ସର୍ବତ୍ର ବିଦ୍ୟମାନ ଭଗବାନ। ତେଣୁ ଏହି ଶ୍ଳୋକଟି ଆମେ ସେଦିନ ଆଲୋଚନା କରୁଥିଲୁ। ତା ପର ନମ୍ବର ଶ୍ଳୋକ ହେଉଛି କ'ଣ, କୋଡ଼ିଏ ନମ୍ବର ଶ୍ଳୋକ, ଶ୍ରୁତି ଏତତ୍ ସର୍ବତୋ ଭୂପା ଆୟୋ ମତ୍ ପିତୁ ପୁରମ୍ ସର୍ବାସ୍ତ୍ର ଶସ୍ତ୍ର ତତ୍ତ୍ୱଜ୍ଞ ସ୍ୱପାଧ୍ୟାୟ ସହସ୍ରଶଃ। ତେଣୁ ଲକ୍ଷ୍ମଣ ବହୁତ ସୁନ୍ଦରୀ ଥିଲେ, ତେଣୁ ସେ ଯେଉଁ ଏଇ ସ୍ୱୟଂବରର ବ୍ୟବସ୍ଥା କରାଯାଇଛି, ଏ କଥା ଶୁଣିକିରି ଶ୍ରୁତି ଏତତ୍ ସର୍ବତ ଭୂପା, ଭୂ ପାଳନ କରନ୍ତି ଯେଉଁମାନେ, ଭୂପା ଏ ରାଜାମାନେ ଭୂପା, ଏମାନେ ସବୁ ଆୟୋର୍ ମତ୍ ପିତୁ ପୁରମ୍, ତାଙ୍କର ପିତାଙ୍କ ପୁର ଯେଉଁ ରହିଛି ସେଇଠି ସେ ଆସିଥିଲେ। ମତ୍ ପିତୁପୁରମ୍ ସର୍ବାସ୍ତ୍ର ଶସ୍ତ୍ର ତତ୍ତ୍ୱଜ୍ଞା, ସେମାନେ ସବୁ ଯେଉଁମାନେ କେଉଁମାନେ ସବୁ ଭୂପା ମାନେ କେଉଁମାନେ ରାଜାମାନେ ନା ସର୍ବ ଅସ୍ତ୍ର ଶସ୍ତ୍ର ତତ୍ତ୍ୱଜ୍ଞା, ଧନୁର୍ବିଦ୍ୟା ଗୋଟେ ରହିଛି, ଧନୁର୍ବେଦ, ବେଦ କହିଲେ ଜ୍ଞାନ, ସବୁ ଜ୍ଞାନ ବେଦରେ ରହିଛି, ଏବଂ ଜ୍ଞାନର ଅନ୍ତ ହେଉଛି ବେଦାନ୍ତ। ବେଦାନ୍ତ ସୂତ୍ର ସମସ୍ତ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ବେଦ ଉପନିଷଦ ଇତ୍ୟାଦି ଅନ୍ତିମରେ ସେ ବେଦାନ୍ତକୁ ରଚନା କଲେ। ବେଦାନ୍ତ କହିଲେ ବେଦର ଅନ୍ତ, ସବୁ ଜ୍ଞାନର ଅନ୍ତ ଆମ ଦିଆଯାଇଛି, ଏମିତି କିଛି ନାହିଁ ଜ୍ଞାନ ଯାହା ମାନେ ଜାଣି ଜଣାଯାଇ ନାହିଁ, ଭଗବାନଙ୍କୁ ଜଣା ନାହିଁ, ଭଗବାନ ପାଖରେ ସବୁ ଜ୍ଞାନ ରହିଛି। ଆମର ଭୌତିକ ଜଗତରେ ଯେଉଁମାନେ ବୈଜ୍ଞାନିକମାନେ ରହିଛନ୍ତି, ବିଭିନ୍ନ ପ୍ରକାର ଜ୍ଞାନ ଉଦ୍ଭାବନ କରୁଛନ୍ତି, ରିସର୍ଚ୍ଚ କରୁଛନ୍ତି, ଗବେଷଣା କରୁଛନ୍ତି, ନୂଆ ନୂଆ ଉଦ୍ଭାବନ କରୁଛନ୍ତି, ତାଙ୍କର ଜ୍ଞାନର ଅନ୍ତ ସେମାନେ ପାଇପାରିବେ ନାହିଁ, କାରଣ ତାଙ୍କ ପାଇଁ ସେ ଜ୍ଞାନ ଅନ୍ତ ସେମାନେ ତାଙ୍କର ପାଖରେ ନାହିଁ ସେଇଟା। କିନ୍ତୁ ଭଗବାନ ପାଖରେ ସବୁ ଜ୍ଞାନ ରହିଛି, ଏତେ ବଡ଼ ଜ୍ଞାନୀ ହୁଅନ୍ତୁ ନା କାହିଁକି, ତାଙ୍କର ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। ଭଗବାନ ପାଖରେ ସବୁ ଜ୍ଞାନ ରହିଛି। ତେଣୁ ଭଗବତ ଗୀତାରେ ଭଗବାନ କହିଲେ ମତା ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ତେଣୁ ଆମର ବୈଦିକ ଶାସ୍ତ୍ରରେ ବେଦାନ୍ତ ରହିଛି, ବେଦାନ୍ତ ସୂତ୍ର ରହିଛି, ଯେଉଁଥିରେ ସବୁ ଜ୍ଞାନର ଅନ୍ତ ଦିଆଯାଇଛି। ଆ ଉପରେ ଆଉ କିଛି ଜ୍ଞାନ ନାହିଁ। ଭଗବତ ଗୀତା 13 ଅଧ୍ୟାୟ ପାଞ୍ଚଟି ଶ୍ଳୋକରେ 8-12 ପାଞ୍ଚଟି ଶ୍ଳୋକରେ ଭଗବାନ ଜ୍ଞାନ ପ୍ରଦାନ କଲେ। ଜ୍ଞାନ ପ୍ରଦାନ କରିକି ଅନ୍ତିମରେ କହିଲେ ଏତେ ଜ୍ଞାନ ଭିତ୍ତି ପ୍ରବୃତ୍ତି ଅଜ୍ଞାନ ଯଦତ୍ୱ ନେଥା, ଏସବୁ କିଛି ଜ୍ଞାନ ମୁଁ ଏଇ କହିଥିଲି, ଏଇ 5ଟି ଶ୍ଳୋକରେ କହିଦେଲି, ଆଉ ଯାହା ସବୁ ରହିଲା ସବୁ ଅଜ୍ଞାନ। ତେଣୁ ସେହିଭଳି ଭାବରେ ବ୍ୟାସଦେବ ମଧ୍ୟ ରଚନା କଲେ ବେଦାନ୍ତ ସୂତ୍ର, ବେଦର ଅନ୍ତ, ଜ୍ଞାନର ଅନ୍ତ ଆମ ପାଖରେ ସବୁ ରହିଛି, ସବୁ ଜ୍ଞାନ ରହିଛି। ତେଣୁ ସେଥିରେ ମଧ୍ୟ ଏ ଧନୁର୍ବେଦ ରହିଛି, ଆୟୁର୍ବେଦ ରହିଛି, କେମିତି ଶରୀରକୁ ଠିକ୍ ରଖିପାରିବା ସେଠି ଆୟୁର୍ବେଦ। ଆୟୁର୍ବେଦ ଦୀ କହୁଛନ୍ତି କିଏ ନା, ସିଏ ହେଉଛନ୍ତି କ'ଣ ତାଙ୍କ ନା, ଆୟୁର୍ବେଦ କହୁଛନ୍ତି କିଏ ନା, ସିଏ ହେଉଛନ୍ତି କ'ଣ ତାଙ୍କ ନା ମୋର ମନେ ପଡ଼ୁନି, ଯିଏ ବାହାରିଲେ ବାହାରିଥିଲେ ସମୁଦ୍ର ମନ୍ଥନ ଲୀଳାରୁ ଧନ୍ୱନ୍ତରୀ, ଧନ୍ୱନ୍ତରୀ 17 ଜଣ ଯେଉଁ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ମହାନ ବିଷୟ ଯେତେବେଳେ ବର୍ଣ୍ଣନା କରାଯାଉଛି, ଧନ୍ୱନ୍ତରୀକୁ ଜଣେ ଅବତାର ବୋଲି ଆୟୁର୍ବେଦିକ ବୋଲି କୁହାଯାଉଛି, ଆୟୁର୍ବେଦ ସେ ରଚନାକାରୀ ଧନ୍ୱନ୍ତରୀ। ଆମ ଶରୀର କେମିତି ସୁସ୍ଥ ରହିପାରିବ ଧନ୍ୱନ୍ତରୀ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ବିଭିନ୍ନ ପ୍ରକାର ବେଦରେ ବିଭିନ୍ନ ପ୍ରକାର ଜ୍ଞାନ ରହିଛି, ଭୌତିକ ଜ୍ଞାନ ରହିଛି, ଭୌତିକ ଜ୍ଞାନ ଉର୍ଦ୍ଧ୍ୱରେ ମଧ୍ୟ ରହିଛି ଜ୍ଞାନ, ଯେଉଁ ଜ୍ଞାନକୁ ଆମର ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି, ଆତ୍ମା ସମେତ ଜ୍ଞାନ ଏପର୍ଯ୍ୟନ୍ତ ସେମାନେ ପ୍ରାପ୍ତ ହୋଇନାହାନ୍ତି। ତେଣୁ ଏଠି କୁହାଯାଉଛି ସର୍ବ ଅସ୍ତ୍ର ଶସ୍ତ୍ର ତତ୍ତ୍ୱଜ୍ଞାନ, ଏମାନେ ଯେଉଁ ଆସିଥିଲେ ଏ ଧନୁର୍ବେଦ ବୋଲି ଗୋଟେ ରହିଛି, କେମିତି ଅସ୍ତ୍ର ଶସ୍ତ୍ର ଚାଳନ କରାଯିବ ତା ପାଇଁ ମଧ୍ୟ ରହିଛି ବେଦ, ରହିଛି ଧନୁର୍ବେଦ। ଆମେ ଶୁଣୁଥିଲେ ଆମର ମହାଭାରତ ଯୁଦ୍ଧରେ କେତେ ପ୍ରକାର ଅସ୍ତ୍ର ସବୁ ବ୍ୟବହାର କରାଯାଉଥିଲା, ଜଣେ ଯଦି ଆଗ୍ନେୟାସ୍ତ୍ର ପ୍ରୟୋଗ କରୁଛନ୍ତି ତାକୁ ପ୍ରତିହତ କରିବା ପାଇଁ ପର୍ଜନ୍ୟ ଅସ୍ତ୍ର ବ୍ୟବହାର କରାଯାଉଛି, ଜଣେ ଯଦି ଅଗ୍ନିର ଅସ୍ତ୍ର ଜଣେ ପ୍ରୟୋଗ କରୁଛି ତାକୁ ଜଳର ଅସ୍ତ୍ର ଦ୍ୱାରା ତାକୁ ପରାହତ କରାଯାଉଛି। ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅସ୍ତ୍ର ସବୁ ରହିଛି, ସେମାନେ ସବୁ ଅସ୍ତ୍ର ଶସ୍ତ୍ର ତତ୍ତ୍ୱଜ୍ଞା। ଏବଂ ଖାଲି ଯେ ସେମାନେ ଆସିଥିଲେ ଅସ୍ତ୍ରଶସ୍ତ୍ର ଜାଣିଛନ୍ତି ସେମାନେ ଆସିଥିଲେ ତା ନୁହଁ, ସୁ ଉପାଧ୍ୟାୟ ସହସ୍ର ସହ ଉପାଧ୍ୟାୟ କରି ତାଙ୍କ ଗୁରୁମାନଙ୍କ ସହିତ ଆସିଥିଲେ, ଉପାଧ୍ୟାୟ ତାଙ୍କ ଗୁରୁଜନ ଦ୍ରୋଣାଚାର୍ଯ୍ୟ ଜଣେ ଗୁରୁ ଥିଲେ, ସେ ଶିକ୍ଷା ଦେଇଥିଲେ କୌରବ ଏବଂ ପାଣ୍ଡବମାନଙ୍କୁ ଅସ୍ତ୍ର ଶିକ୍ଷା ଦେଇଥିଲେ ଦ୍ରୋଣାଚାର୍ଯ୍ୟ, ଏତେ ବଡ଼ ଜାଣିଥିଲେ ତାଙ୍କର ଅସ୍ତ୍ର ବିତିଥିଲେ, ଅସ୍ତ୍ର ଜାଣିଥିଲେ ତାଙ୍କର ଜ୍ଞାନ ଥିଲା, ଅସ୍ତ୍ର ଜ୍ଞାନ ଅସ୍ତ୍ରଶସ୍ତ୍ର ଜ୍ଞାନ ଥିଲା। ତେଣୁ ଏହିଭଳି ଭାବରେ ସ୍ୱପାଧ୍ୟାୟ ସହସ୍ର ସହ ହଜାର ହଜାର ସଂଖ୍ୟାରେ ଆସିଥିଲେ ସେଇ ବିବାହ ସମୟରେ ଯୋଗ ଦେବା ପାଇଁ, ଭାଗ ନେବା ପାଇଁ ଆସିଥିଲେ, ତାଙ୍କର ଉପାଧ୍ୟାୟମାନେ ତାଙ୍କ ଶିକ୍ଷକମାନଙ୍କ ସହିତ ଆସିଥିଲେ, ଆଚାର୍ଯ୍ୟମାନଙ୍କ ସହିତ ଆସିଥିଲେ। ତାପରେ ଏଠି କୁହାଯାଉଛି, ତାପରେ ଶ୍ଳୋକରେ କହୁଛନ୍ତି, ଏଇ ଶ୍ଳୋକଟି ଆମେ ଆଲୋଚନା କରିବା ଆଜି, ପିତା ସମ୍ପୂଜିତା ସର୍ବେ, ତେଣୁ ତାଙ୍କର ପିତା, ଆମେ କହିଥିଲୁ ତାଙ୍କ ପିତାଙ୍କ ନାଁ କ'ଣ, କାହାର ମନେ ଅଛି, ବୃହତ୍ସେନ, 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 ସିଏ ପିତା ସମ୍ପୂଜିତା ସର୍ବେ, ସମସ୍ତଙ୍କୁ ସିଏ ସମ୍ୟକ ପୂଜା କଲେ, ସମସ୍ତଙ୍କୁ ଅତିଥି ଦେବ ଭବ, ଅତିଥି ଆସିଛନ୍ତି ତାଙ୍କୁ ପୂଜା କରାଗଲା, ସମ୍ପୂଜିତା ସମ୍ୟକ ରୂପେ ପୂଜିତା କଲେ, ଯଥା ବୀର୍ଯ୍ୟଂ ଯଥା ବୟ, ଯାହାର ଯେଉଁଭଳି ଭାବରେ ଶକ୍ତି ରହିଛି, ଯାହାର ଯେଉଁଭଳି ଭାବରେ ଆୟୁଷ ରହିଛି ବା ବୟସ ରହିଛି, ସେହି ଅନୁସାରେ ଯଥା ଯୋଗ୍ୟ ପୂଜା କଲେ, ଯଥା ବୀର୍ଯ୍ୟଂ ଯଥା ବୟ ଆଦୌ ଶ୍ୱଶୁରଂ ଚାପଂ, ଏଭଳି ଭାବରେ ସମ୍ମାନିତ ହୋଇକରି ରାଜାମାନେ ତାଙ୍କର କ'ଣ ଯେଉଁ ଧନୁ ଚାପ ବା ଧନୁସର ଧରିକିରି ଉପସ୍ଥିତ ହେଲେ, ଆଦୌ ଶ୍ୱଶୁରଂ ଚାପଂ, ଧନୁ ସରିକି ଧରିକି ଧନୁ ଏବଂ ସବୁ ଧରିକି ସେ ଲକ୍ଷ୍ୟଭେଦ କରିବା ପାଇଁ ଉପସ୍ଥିତ ହେଲେ ଆଦଦୁ ବେଧୁଂ ପର୍ଷଧି ମଧ୍ୟ ବେଧୁଂ କହିଲେ ସେଇ ଯେଉଁ ମତ୍ସ୍ୟ ରହିଛି ସେ ଟାର୍ଗେଟ୍ ହେଉଛି ଲକ୍ଷ୍ୟ ଭେଦ କରିବା ପାଇଁ ଏ ସାର କ'ଣ ଧନୁ ସାର ଧରିକିରି ଉପସ୍ଥିତ ହେଇଗଲେ ପର୍ଷଧି କହିଲେ ସେ ସଭାରେ ହଜାର ହଜାର ସେଠି ସହସ୍ର ସେଠି କୁହାଯାଉଛି ବିରାଟ ବଡ଼ ସ୍ଥାନ ହେଇଥିବ ସେଇଟା ବିରାଟ ବଡ଼ ସ୍ଥାନରେ ସବୁ ଆସିଛନ୍ତି ରାଜାମାନେ ସବୁ ଆସିଛନ୍ତି ଉପସ୍ଥିତ ରହିଛନ୍ତି ତାଙ୍କର ଆଚାର୍ଯ୍ୟମାନେ ସବୁ ରହିଛନ୍ତି ଏଇଭଳି ଭାବରେ ସେ ସଭା ଆୟୋଜନ କରାଯାଇଛି ବିରାଟ ସ୍ଥାନ ରହିଛି ସେଇଟା ସବୁ ସେଇଠି ରହିକି ପର୍ଷଧି ମଧ୍ୟ ତେଣୁ ଇଏ ରାଜାମାନେ ଯେତେବେଳେ ଯାଉଛନ୍ତି ସେ ଲକ୍ଷ୍ୟକୁ ଭେଦ କରିବା ପାଇଁ ତାଙ୍କର ଧିଅ କହିଲେ ବୁଦ୍ଧି କିନ୍ତୁ ଏଠି ମନ ବୋଲି କୁହାଯାଉଛି ମନରେ କ'ଣ ରହିଛି ମତ ମତ କହିଲେ ଇଏ ହେଉଛନ୍ତି ଲକ୍ଷ୍ମଣ ମନରେ ଲକ୍ଷ୍ମଣ ରଖୁଛି କେମିତି ମୁଁ ଲକ୍ଷ୍ମଣଙ୍କୁ ପ୍ରାପ୍ତ ହେବି ଏଇଭଳି ଭାବରେ ଧ୍ୟାନ କରୁଛନ୍ତି ଯେ ମତ୍ସ୍ୟକୁ ଭେଦ କରିବା ପାଇଁ ଚାହୁଁଛନ୍ତି ତେଣୁ ଏ ଶ୍ଳୋକରେ କୁହାଯାଉଛି କ'ଣ ନା କୋଡ଼ିଏ ନମ୍ବର ଶ୍ଳୋକର ଭାଷାରେ ଶ୍ରୀମା ସନାତନ ଗୋସ୍ୱାମୀ କହୁଛନ୍ତି ସର୍ବତୋ କହିଲେ ସର୍ବଦେଶେଭ୍ୟ ସମସ୍ତ ଦେଶରୁ ଆସିଥିଲେ ପୃଥିବୀର ସମସ୍ତ ଦେଶରୁ ଆସିଥିଲେ ରାଜାମାନେ ଏଭଳି ତାଙ୍କର ଖ୍ୟାତି ଥିଲା ଲକ୍ଷ୍ମଣା ବହୁତ ସୁନ୍ଦରୀ ଥିଲେ ସମଗ୍ର ପୃଥିବୀର ରାଜାମାନେ ତାଙ୍କ ବିଷୟରେ ଶୁଣିଥିଲେ ତେଣୁ ସ୍ୱୟଂବର ଯେତେବେଳେ ଆୟୋଜନ କରାଯାଉଛି ସେମାନେ ସବୁ ଆସିଥିଲେ ସ୍ୱପାଧ୍ୟାୟ ତାଙ୍କର ଆଚାର୍ଯ୍ୟମାନଙ୍କ ସହିତ ଆସିଥିଲେ ଧନୁର୍ବିଦ୍ୟା ଗୁରୁ ହି ଗୁରୁ ଇଏ ଗୁରୁ କିଏ ନା ଧନୁର୍ବିଦ୍ୟା ଅସ୍ତ୍ରବିଦ୍ୟା ସେ ଜାଣନ୍ତି ଧନୁର୍ବିଦ୍ୟା ଅନେକ ପ୍ରକାର ବିଦ୍ୟା ରହିଛି କିନ୍ତୁ ଇଏ ଯେଉଁ ଗୁରୁ ସବୁ ଆସିଥିଲେ ଏମାନେ ଧନୁର୍ବିଦ୍ୟା ଅସ୍ତ୍ରବିଦ୍ୟା ସବୁ ଜାଣିଥିଲେ ତେଣୁ ଭଗବତ ଗୀତାରେ ଭଗବାନ କହିଲେ କ'ଣ ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନା ଏତେ ବିଦ୍ୟା ରହିଛି ସବୁଠାରୁ ସବୁ ବିଦ୍ୟା ଭିତରେ ଶ୍ରେଷ୍ଠ ହେଉଛି ଅଧ୍ୟାତ୍ମ ବିଦ୍ୟା ଯେତେ ବିଦ୍ୟା ରହିଛି ଭୌତିକ ଜଗତରେ ଯଦି ବିଦ୍ୟା ବିଷୟରେ କୁହାଯିବ ତାହେଲେ ଅନ୍ତ ହେବ ନାହିଁ ଏତେ ପ୍ରକାର ବିଦ୍ୟା ରହିଛି ଅନେକ ପ୍ରକାର ବିଦ୍ୟା ରହିଛି ସେ ବିଦ୍ୟା ଏପର୍ଯ୍ୟନ୍ତ ଆହୁରି ଲୋକମାନେ ଗବେଷଣା ଚାଲିଛି ବୈଜ୍ଞାନିକମାନେ ସବୁ ବିଭିନ୍ନ ପ୍ରକାର ରିସର୍ଚ୍ଚ କରୁଛନ୍ତି ନୂଆ ନୂଆ ବିଦ୍ୟା ପ୍ରାପ୍ତ ହେଉଛନ୍ତି ଏଇଭଳି ଭାବରେ ଶହ ଶହଶହ କୋଟି କୋଟି ବର୍ଷ ଧରିକି ମଧ୍ୟ ବିଦ୍ୟା ବିଷୟରେ ଯଦି ଚାଲିବ ଗବେଷଣା କରିବେ ନୂଆ ନୂଆ ବିଦ୍ୟା ସେମାନେ ପ୍ରାପ୍ତ ହେବେ ଶେଷ ହେଇପାରିବ ନାହିଁ ବିଦ୍ୟାର ଶେଷ ହେଇପାରିବ ନାହିଁ ବ୍ରହ୍ମା ତାଙ୍କ ବ୍ରହ୍ମ ସଂଗୀତରେ କହିଛନ୍ତି ପନ୍ଥାସ୍ତୁ କୋଟି ଶତଭାଗ ସରସମ୍ପ୍ରଗମ୍ୟ ବାୟୁ ରଥାଭି ମନସୋ ପୁନିପୁଙ୍କବାନ ସୋପ୍ୟ ସିମ୍ନେ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମାରି ପୁରୁଷଂ ତମଂ ଭଜାମି ଲକ୍ଷ ଲକ୍ଷ କୋଟି କୋଟି ପନ୍ଥା କରିକିରି ମଧ୍ୟ ଯଦି ଧ୍ୟାନ କରି ଚାଲିବେ କ'ଣ ବହୁତ ବାୟୁ ବେଗରେ ମନସ ମୁନିପୁଙ୍ଗବାନ ଶ୍ରେଷ୍ଠ ମୁନିମାନେ ମଧ୍ୟ କୋଟି କୋଟି ବର୍ଷ ଧରିକି ଧ୍ୟାନ କରି ଚାଲିଲେ ମଧ୍ୟ ସେ ବିଦ୍ୟାର ଅନ୍ତ ପାଇପାରିବେ ନାହିଁ ଅଭିଚିନ୍ତ ତତ୍ତ୍ୱେ ଭଗବାନଙ୍କର ଏତେ ବିଦ୍ୟା ରହିଛି ଆମେ ଚିନ୍ତା କରିପାରିବେ ନାହିଁ ଆମର ଚିନ୍ତାର ବାହାରେ ଭଗବାନ କେତେ ଜ୍ଞାନ ରହିଛି କେତେ ପ୍ରକାର ବିଦ୍ୟା ରହିଛି ଏବଂ ଆମେ ଦେଖୁଛେ ଭୌତିକ ଜଗତରେ ଆମେ ଦେଖୁଛେ ବହୁତ ବଡ଼ ବହୁତ ବଡ଼ ବିଜ୍ଞାନ କ'ଣ ବୁଦ୍ଧିମାନ ବ୍ୟକ୍ତି ସବୁ ରହିଛନ୍ତି ଯେମିତି ଆମେ ଉଦାହରଣ ଗୋଟେ ଦେବା ଡାକ୍ତରମାନଙ୍କ ମାନଙ୍କରେ ବିଭିନ୍ନ ପ୍ରକାର ଡାକ୍ତର ସବୁ ରହିଛନ୍ତି କିଏ ଗାଇନୋକୋଲୋଜିଷ୍ଟ କିଏ ସାଇକିଆଟ୍ରିଷ୍ଟ କିଏ ସବୁ ବିଭିନ୍ନ ପ୍ରକାର ବୈଜ୍ଞାନିକମାନେ କିଏ ଡେଣ୍ଟିଷ୍ଟ ସେମିତି କହିକି ବହୁତ ପ୍ରକାର ବୈଜ୍ଞାନିକ ଡାକ୍ତରମାନେ ଅଛନ୍ତି କିନ୍ତୁ ଜଣେ ଡାକ୍ତରଙ୍କର ଜ୍ଞାନ ଅନ୍ୟ ଜଣେ ଡାକ୍ତର ସେ ଜାଣିପାରିବ ନାହିଁ ଏଭଳି ସବୁ ରହିଛି ସେହିଭଳି ଭାବେ ବୈଜ୍ଞାନିକମାନେ ଜଣେ ଫିଜିସିଷ୍ଟ ରହିଛନ୍ତି ଜଣେ କେମିଷ୍ଟ୍ରି ଜ୍ଞାନକୁ ସେ କହିପାରିବେ ନାହିଁ ବା ଜଣେ ବଡ଼ 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 ମ୍ୟାଥମେଟିକ୍ସିଆନ୍ ରହିଛନ୍ତି ସିଏ ଫିଜିକ୍ସ କେମିଷ୍ଟ୍ରି କଥା କହିପାରିବେ ନାହିଁ ବା ଯଦି ବା କହିପାରିବେ ଅଳ୍ପ କିଛି ଜ୍ଞାନ ପୂର୍ଣ୍ଣ ଭାବରେ କହିପାରିବେ ନାହିଁ ତାଙ୍କ ପାଖରେ ଜ୍ଞାନ ନାହିଁ ଏଭଳି ରହିଛି ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ରହିଛି ଜ୍ଞାନର ଅନେକ ପ୍ରକାର ବିଭାଗ ରହିଛି କିନ୍ତୁ ଯେତେ ଜ୍ଞାନ ଥିଲେ ମଧ୍ୟ କିନ୍ତୁ ଯଦି ଅଧ୍ୟାତ୍ମ ଜ୍ଞାନ ନାହିଁ ସେ ଜ୍ଞାନର କିଛି ମୂଲ୍ୟ ନାହିଁ ସେ ହେଉଛି ଶୂନ ଜ୍ଞାନ ହେଉଛି ଶୂନ କିନ୍ତୁ ଯଦି ଏକ ରହିଛି ମାନେ ତାହା ଡାହାଣରେ ଗୋଟିଏ ଗୋଟିଏ ଶୂନରେ ଗୋଟିଏ ଗୋଟିଏ ଦଶ ଗୁଣ ବଢ଼ି ବଢ଼ି କାଯିବ ये एक होची कृष्ण अध्यात्म विद्या, भगवान को समुद्र ज्ञान। भगवान भौतिक जगत बर्तमान कौन है? भौतिक जगत आमर श्रीम भक्ति स्वरूप दामोदर स्वामी महाराज कहती जे फिलोसफी फिलोसफी विदाउट रिलीजन इज कौन ब्लाइंड ज्ञान ज्ञान फिलोसफी विदाउट रिलीजन इज ब्लाइंड रिलीजन विदाउट फिलोसफी इज ये कौन कौन सा कहते हैंडिकैप किंतु फिलोसफी रिलीजन जो मिसीजी से माने ठीक भाव से सब किसी रही वैज्ञानिक मान जो आम देखुचे बहुत जगत रही ज्ञान सब रही बहुत बड़ बड़ ज्ञानी सब रही वैज्ञानिक मान सब रही किंतु से जीवन सुख प्राप्त हो पार शांति प्राप्त हो पार किंतु अन्य पक्षे जड़े केवल भगवान भक्त तार कौन ज्ञान ना से आनंद रांति रण से जानते सात्य सूत्र जानते तेणु जो मैंने भगवान संबंध ज्ञान प्राप्त होना जिते बड़ ज्ञान था कि ज्ञान किसी मूल्य शून शून रिछ मूल्य ना कि अध्यात्म ज्ञान जो मान पाखे रही हूँ एक एक डाण पटे गोटे शून हेल्ला दस गुण हो बढ़ी दुईटा शून हेल्ले शहे शहे गुण होनिटा शून हेल्ला हजार गुण हो जो मैंने भगवान भक्त पाखे जहाँ सब गुण रही प्रकृत गुण तक अच्छे कि जो मैंने भगवान भक्त नुहतर जिते भल गुण था जिते ज्ञान थाते जहाँ था तार कि मूल्य ना तो प्रहलाद महाराज कहते भगवान को नृसिंहदेव को यस्यास्ति भक्ति भगवती अकिंचन सर्वे गुण तत्र समासति सुरा हराव भक्तस्य कृतो महद्गुणा मनोरथना सति धावत भई जड़े भगवान भक्त माने तांको पाखरे सब भल गुण आसी पहुँचव किंतु भगवान भक्त नुहंती माने जिते भल गुण थे तार किसी मूल्य ना आम भगवान रामचंद्र का लीला आलोचना करवा आसब भगवान रामनवमी आसी पहुँच जाऊ 30 तारीख तेणु आम देखा रावण बहुत बड़ विद्वान व्यक्ति थिला से पुलस्त ऋषि पुत्र थिले बहुत ज्ञानी थिले बहुत विज्ञानी बहुत ज्ञान थिला तांक पाखरे कितने खाली ज्ञान थिला तांक शक्ति मध्य थिला से गुड़ी भाव सब सिद्धि प्राप्त होते ब्रह्मा जो रही नियम को उल्टे दे रावण भाव ब्रह्मा जो नियम कर भगवान नियम किंतु असुर मान सब से नियम को भंग करेंगे जो नियम रही शास्त्र जो नियम रही जो मैंने उल्लंघन कर सब असुर तेणु ये जो रही बहुत ज्ञान थिला बहुत प्रकार शक्ति थिला सब थिला किंतु कृष्ण भक्ति नथिला भगवान राम शरण जाऊन ये तपस्या करते कि ब्रह्मा वर प्राप्त होते आमर वर प्राप्त होने चाहूल ब्रह्मा ठारू हाँ ब्रह्मा कहले सीटा संभव न हिरण्यकशिपु एवं अन्य असुर मान अनेक असुर सब रही रावण मध्य से भाव ये असुर सी कहला ठीक अच्छे मु बानर आउ मनुष्य को छाड़दे आउ का द्वारा मृत्युवरण करी ना यही भाव सी वर मागिला ब्रह्मा ठार ब्रह्मा तथास्त करदे तेणु जो रावण तार तपस्या करूला आहरी बर प्राप्त होगापी सब गोटे गोटे बर गोटे गोटे शीर को काटिक पकाऊला अग्नि से अग्नि जो शीर जली जाऊला से देखुला मस्तक कौन लेखाई ब्रह्मा कौन लिखि ब्रह्मलिपि कह जाए आम विभिन्न प्रकार लांगुएज अच्छी विभिन्न प्रकार कौन सब लिपि रही तेणु ब्रह्मा गोटे लिपि रही आम शरीर से सब लिपि लिखाई सब ब्रह्मा लिखिंट यह सूक्ष्म ज्ञान ब्रह्मा पाखे रही कि पढ़ी पार्ला पढ़ू लिखाई से लिखाई ବାନର ଆଉ ମନୁଷ୍ୟମାନଙ୍କୁ ଛାଡ଼ିଦେଲେ ଆଉ କାହା ଦ୍ୱାରା ସେ ମରିବେନି, ମୃତ୍ୟୁବରଣ କରିବ ନାହିଁ, ଏଇଟା ପଡ଼ିକିରି ସେ ହସୁଥିଲା। ବ୍ରହ୍ମାଙ୍କର ମସ୍ତକ ଆଉ କାମ, କ'ଣ ବ୍ରହ୍ମାଙ୍କର ତାଙ୍କର ବୁଦ୍ଧି ଆଉ କାମ କରୁନାହିଁ। ଇଏ ଯେଉଁ ରହିଛନ୍ତି ବାନର ରହିଛନ୍ତି ବା ମନୁଷ୍ୟ ରହିଛନ୍ତି, ତାଙ୍କ ତ ଏଇ ତ ମୋର ଖାଦ୍ୟ, ମୁଁ ତ ଖାଇବି, ଆଉ ସେ କ'ଣ ମୋତେ ହତ୍ୟା କରିବି। ବ୍ରହ୍ମାଙ୍କର ପ୍ରକୃତରେ ବୁଦ୍ଧି ନଷ୍ଟ ହେଇଗଲାଣି, ଆଉ ନାହିଁ ବୁଦ୍ଧି, ବୁଢ଼ା ହେଇଗଲାଣି, ଏଇଭଳିଆ ଚିନ୍ତା କରୁଥିଲା। କିନ୍ତୁ ଅନ୍ତିମରେ ଭଗବାନ ରାମଚନ୍ଦ୍ର ମନୁଷ୍ୟ ରୂପରେ ଆସିଥିଲେ, ମନୁଷ୍ୟ ଲୀଳା କରୁଥିଲେ, ଆଦର୍ଶ ଆଦର୍ଶ ରାଜା, ତାଙ୍କ ବିଷୟରେ କଥା ଆମେ ଶୁଣିବା, ଆଦର୍ଶ ରାଜା। ତେଣୁ ଭଗବାନ ତାଙ୍କୁ ହତ୍ୟା କଲେ, ସେ ମନୁଷ୍ୟ ରୂପରେ ଆସିଥିଲେ, ମନୁଷ୍ୟ ଲୀଳା କରୁଥିଲେ, ଏବେ ରାବଣଙ୍କୁ ହତ୍ୟା କଲେ। ଏତେ ଶକ୍ତିଶାଳୀ ହେଇଥିଲା, ଦେବତାମାନେ ଯାଇ ଲୁଚିକି ରହୁଥିଲେ, ଦେବଲୋକ ରହିପାରୁନଥିଲେ, ଯାଇକି ମେରୁ ପର୍ବତରେ କନ୍ଦର ଯେଉଁ ରହିଛି ଯେଉଁ ଗୁମ୍ଫାମାନଙ୍କରେ ଲୁଚିକି ରହୁଥିଲେ, ଏଭଳି ଅବସ୍ଥା ହେଇଯାଇଥିଲା ରାବଣ ସମୟରେ। ଏବଂ ବ୍ରହ୍ମାଙ୍କର ଯେଉଁ ନିୟମ ରହିଛି, ସେ ଭଗବାନଙ୍କ ନିୟମ, ତାକୁ ଓଲଟି ଦେଉଥିଲା। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏଇଭଳି ଭାବରେ ଅନେକ ଜ୍ଞାନ ରହିଛି, କିନ୍ତୁ ଭଗବାନଙ୍କ ସମେତ ଜ୍ଞାନ ନାହିଁ ମାନେ ସେ ଜିରୋ, ତାର କିଛି ମୂଲ୍ୟ ନାହିଁ। ତେଣୁ ଇଏ ଯେଉଁ ଆସିଥିଲେ, ସେମାନେ ସବୁ ଉପାଧ୍ୟାୟମାନେ ସବୁ ଆସିଥିଲେ, ଧନୁର୍ବିଦ୍ୟା ଗୁରୁ ଭି, ସେ ଗୁରୁ ହେଉଛନ୍ତି କେବଳ ଧନୁର୍ବିଦ୍ୟା ଜାଣିଛନ୍ତି, ଧନୁର୍ବିଦ୍ୟା ଗୁରୁ ଭି, ତାଙ୍କ ଅନ୍ୟ କିଛି ବିଦ୍ୟା ଜଣା ନଥିଲା। ପ୍ରକୃତ ଆଜିର ପ୍ରଭୁପାଦଙ୍କ ବାଣୀ ହେଉଛି, ଗୁରୁ ହେଉଛନ୍ତି ସିଏ, କୃଷ୍ଣ ହେଉଛନ୍ତି ମୂଳ ଗୁରୁ, ତାଙ୍କ ପାଖରେ ସବୁ ଜ୍ଞାନ ରହିଛି। ପ୍ରକୃତ ଗୁରୁ ହେଉଛନ୍ତି କୃଷ୍ଣ। ଆମର ଗୋଟେ ଶ୍ଳୋକ ଅଛନ୍ତି, କ'ଣ କଂସ ଚାରଣରେ ମର୍ଦ୍ଦନ, ସେ ଯେଉଁ ରହିଛି ବସୁଦେବଂ ସୁତଂ ଦେବଂ କଂସ ଚାରଣୁର ମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁ। କୃଷ୍ଣ ହେଉଛନ୍ତି ଜଗଦ୍ଗୁରୁ, ଜଗଦ୍ଗୁରୁ ସିଏ, ସବୁ ଜ୍ଞାନ ତାଙ୍କଠାରୁ ଆସିଛି, ଭଗବାନ ଭଗବାନଙ୍କର ସବୁ ଜ୍ଞାନ, ମତ ସ୍ମୃତିରେ ଜ୍ଞାନ ଅପହନ, ଭଗବାନ ହେଉଛନ୍ତି ମୂଳ ଗୁରୁ। ତେଣୁ ଏ ଗୁରୁ ଯେଉଁ ରହିଛନ୍ତି, ଏମାନେ କେବଳ ଧନୁର୍ବିଦ୍ୟା ଜାଣିଛନ୍ତି, ଅନ୍ୟ କିଛି ବିଦ୍ୟା ଜାଣିନାହାନ୍ତି, ସେ ସବୁ ଆସିଥିଲେ ତାଙ୍କ ସହିତ। ତେଣୁ ଏଠି କହୁଛନ୍ତି ତଦୁପାୟସ୍ୟ, ଯେଉଁ ଗୁରୁମାନେ ସବୁ ଆସିଥିଲେ ଦୁର୍ବିତକତ୍ୱାତ୍, ଏଭଳି ଭାବରେ ଯେଉଁ ରହିଛି ଉପାୟ ଦୁର୍ବିତକ ବିତର୍କ, ବିତର୍କର ଉର୍ଦ୍ଧ୍ୱରେ ସେ ଆମେ ଚିନ୍ତା କରିପାରିବା ନାହିଁ, ଏଭଳି ଭାବରେ ସବୁ ରହିଛି ଶାସ୍ତ୍ର ସବୁ ବିଦ୍ୟା ସବୁ ରହିଛି। ତେଣୁ ଏ ଶ୍ଳୋକ ଯେଉଁ କୁହାଯାଉଛି 21 ନମ୍ବର ଶ୍ଳୋକରେ କହୁଛନ୍ତି, ଶ୍ରୀପାଦ ଶ୍ରୀଧର ସ୍ୱାମୀ କହୁଛନ୍ତି, ମତ୍ସ୍ୟଂ ବେଧୁଂ ପର୍ଷଦି କହିଲେ ସଂସଦି ମଧ୍ୟ ମୟେବ ଧି ଜେଷାମ ଇତି ଅନ୍ୟ ଚିତ୍ତାନ। ମତ୍ସ୍ୟ ତାଙ୍କର ଲକ୍ଷ୍ୟ ରହିଲା କେମିତି ମତ୍ସ୍ୟକୁ ବିଭେଦ କରିବେ, ସେଥିପାଇଁ ସେମାନେ ଆସିଛନ୍ତି ଏତେ ଦୂରରୁ, ସବୁ କିଏ କେଉଁଠୁ ସବୁ ଆସିଛନ୍ତି ଏତେ ଦୂରରୁ, ତାଙ୍କ ଲକ୍ଷ୍ୟ ରହିଛି କେମିତି ମତ୍ସ୍ୟକୁ ବିଭେଦ କରିବେ। ପର୍ଷଦି କହିଲେ ସେ ସଭାରେ ମଧ୍ୟ, ମଧ୍ୟ ଶବ୍ଦ ବ୍ୟବହାର କରାଯାଇଛି, ମଧ୍ୟ ଶବ୍ଦ ଅର୍ଥରେ ଶ୍ରୀଧର ସ୍ୱାମୀ କହୁଛନ୍ତି ମୟେବ ଧି ଜେଷା, ତାଙ୍କର ବୁଦ୍ଧି ମୋ ପାଖରେ ନିମଜିତ ହେଇକି ରହିଛି, ବୁଦ୍ଧି ମୋ ପାଖରେ କହିଲେ ଲକ୍ଷ୍ମଣଙ୍କ ପାଖରେ, ଏଇ ହେଉଛନ୍ତି କ'ଣ ଲକ୍ଷ୍ମଣ, ଲକ୍ଷ୍ମଣ ପାଖରେ ବୁଦ୍ଧି ରହିଛି ଇତି ଅନ୍ୟ ଚିନ୍ତା, ଆଉ ଚିନ୍ତାରେ ଆଉ କିଛି ଚିନ୍ତା କରୁନାହାନ୍ତି ସେ, କେବଳ ଲକ୍ଷ୍ମଣ ଆଉ କିଛି ନାହିଁ ତାଙ୍କ ମନରେ, କେବଳ ଲକ୍ଷ୍ମଣ ରହିଛି, କେମିତି ତାଙ୍କୁ ବିବାହ କରିବି, ଏଇଭଳି ମଚିତା। ଯଦି ଭଗବାନ ପାଖରେ ମନ ଥାଆନ୍ତା ତାହେଲେ ତାଙ୍କ ଜୀବନ ଧନ୍ୟ ହେଇଯାଇଥାନ୍ତା। ଭଗବତ ଗୀତାରେ ଶ୍ଳୋକଟି ଅଛି, ମଚିତା ମତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ଆମର ହୃଦୟରେ ବା ମନରେ ବା ବୁଦ୍ଧିରେ ଯଦି ଭଗବାନ ରଖିବା ମଦଗତ ପ୍ରାଣ, ତାଙ୍କ ପାଇଁ ସେ ସବୁକିଛି କରିପାରିବେ, ପ୍ରାଣକୁ ତ୍ୟାଗ କରିପାରିବେ ମଧ୍ୟ ଭଗବାନ ପାଇଁ, ମଚିତା ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ ଏଇଭଳି ଭାବରେ ଭକ୍ତମାନେ ଯେତେବେଳେ ଆଲୋଚନା କରନ୍ତି ବା ମିଶନ୍ତି ସେତେବେଳେ ଭଗବାନ ବିଷୟରେ ଆଲୋଚନା କରନ୍ତି, ମଚିତା ମଦଗତ ପ୍ରାଣ ବୋଧୟନ୍ତ ପରସ୍ମର କଥାନ୍ତ ସେମାନେ ନିତ୍ୟମ, ପ୍ରତିଦିନ ଭଗବାନ ବିଷୟରେ କଥା ହେଉଛନ୍ତି। ତୁଷ୍ୟନ୍ତି ଚ ରମନ୍ତି ଚ, ତୁଷ୍ଟ ହେଇ ସନ୍ତୁଷ୍ଟ ହେଇଯାଆନ୍ତି ଏବଂ ଆନନ୍ଦ ସେଥିରେ ହୁଅନ୍ତି, ଆନନ୍ଦିତ ହୁଅନ୍ତି। ତୁଷ୍ୟନ୍ତି ଚ ରମନ୍ତି ଚ, ସେଇ ଭଗବାନ କିଛି ତାଙ୍କର ରହିଛି, ସବୁ ଗୁଣାବଳୀ ସବୁ ରହିଛି, କାର୍ଯ୍ୟ ସବୁ ରହିଛି, ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି, ସବୁବେଳେ ସେ ବିଷୟରେ ଚିନ୍ତା କରୁଛନ୍ତି। ଆମ ଭୌତିକ ଜଗତରେ ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ନା କାହିଁକି, ଯେ ସବୁବେଳେ ସେ ବିଷୟରେ ଚିନ୍ତା କରିପାରିବେ ନାହିଁ, ଆବା ଚିନ୍ତା କଲେ ମଧ୍ୟ ଏତେ ଆନନ୍ଦ ପ୍ରାପ୍ତ ହେବେ ନାହିଁ। ଭୌତିକ ହେଉଛି ଭଗବତ ଗୀତାରେ ଭଗବାନ କହିଲେ, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୋଉ ନେବେ ବୋଧେ ଆଦ୍ୟନ୍ତ ମଧ୍ୟ କହନ୍ତି ନହନ୍ତି ସୁର ମତେ ବୁଦ୍ଧ। ଭୌତିକ ଜଗତରେ ଯେତେ ଯାହା ସୁଖ ରହିଛି ନା କାହିଁକି, କିନ୍ତୁ ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି, କିନ୍ତୁ ଏ ଭଗବାନ ସମେତ ସବୁକିଛି ତାର ଆଦି ନାହିଁ କି ଅନ୍ତ ନାହିଁ, ଅନାଦି ଅନନ୍ତ ବୋଲି କୁହାଯାଉଛି। ତେଣୁ ଏଠି ମଧ୍ୟ କହିଲେ ତାଙ୍କର ବୁଦ୍ଧି ଏଇ ଆଙ୍କ ପାଖରେ ରହିଛି, ଲକ୍ଷ୍ମଣଙ୍କୁ କେମିତି ପ୍ରାପ୍ତ ହେବେ, ସେଇଥିପାଇଁ ସବୁ ପ୍ରକାର କଷ୍ଟ ସ୍ୱୀକାର କରୁଛନ୍ତି। ତେଣୁ ଏଇଭଳି ଭାବରେ ଆମେ ଯଦି ଭଗବାନ ପାଖରେ ମନଟାକୁ ଲଗେଇଦେବା ତାହେଲେ ଆମ ଜୀବନ ସାର୍ଥକ ହେଇଯିବ। ତେଣୁ ଶ୍ରୀପା ସନାତନ ଗୋସ୍ୱାମୀ ଶ୍ଳୋକ ଟିକାରେ କହୁଛନ୍ତି, ସମ୍ୟକ୍ ପୂଜିତା, ସମ୍ପୂଜିତା ଶବ୍ଦ ବ୍ୟବହାର କରାଯାଇଛି, ସମ୍ୟକ୍ ପୂଜିତା, ଠିକ୍ ଭାବରେ ପୂର୍ଣ୍ଣ ଭାବରେ ତାଙ୍କୁ ପୂଜା କଲେ, ସମ୍ୟକ୍ ପୂଜିତା ଯଥେତି, ଯଥା କିଭଳି ପୂଜିତା କଲେ ନା, ଯଥା ବୀର୍ଯ୍ୟ ବୟ ଅନୁସାରଣୀବ ଇତି ଅର୍ଥ, ତାଙ୍କର ଶକ୍ତି ଏବଂ ତାଙ୍କର ବୟସ ଅନୁସାରେ ତାଙ୍କର ପୂଜା କରାଗଲା। ଇତି ସର୍ବେଷାମ ଏବ ସନ୍ତୋଷ ସୂଚିତ, ତେଣୁ ଯିଏ ଆସିଥିଲେ ସମସ୍ତେ ସନ୍ତୁଷ୍ଟ ହେଇଗଲେ। ସିଏ କହିଲେ ନାହିଁ ତାଙ୍କୁ କାହିଁ ଏଭଳି ପୂଜା କଲେ, ମୋତେ କାହିଁ ଏଭଳି ପୂଜା କଲେ, ନା ଯାହାର ଯେଉଁଭଳି ଭାବରେ ବୟସ ରହିଛି, ଯାହାର ଯେଉଁଭଳି ଭାବରେ ଶକ୍ତି ରହିଛି ସେଇଭଳି ଭାବରେ ସେ ପୂଜିତ ହେଲେ। ତେଣୁ ଶ୍ରୀପାଦ ସନାତନ ଗୋସ୍ୱାମୀ କହୁଛନ୍ତି, ଇତି ସର୍ବେଷାମ ଏବେ ସନ୍ତୋଷ ସୂଚିତ, ସମସ୍ତେ ସନ୍ତୁଷ୍ଟ ହେଇଗଲେ। ଏଭଳି ରାଜା କିଏ, ରାଜାଙ୍କ ନାମ କ'ଣ କହିଲି ମୁଁ, ରାଜାଙ୍କ ନାମ କହିଲି ନା, କ'ଣ ନାଁ ନା, ଏଇଟା ରହିଛି ମୁଁ କହିଲି କେତେରେ ମୋର ମନେ ପଡ଼ୁନି ତା ନାଁଟା, ହେଉଛନ୍ତି ବୃହତ ସେନ, ବୃହତ ସେନ ରାଜା ବୃହତ ସେନ। ଏଭଳି ଭାବରେ ତାଙ୍କର ଇଏ କଲେ, ପୂଜା କଲେ ସମସ୍ତେ ସନ୍ତୁଷ୍ଟ ହେଇଗଲେ ବୃହତ ସେନ। ତେଣୁ ଇତି ସର୍ବସା ମଧ୍ୟା ଇତି ବେଧେ ପ୍ରଯତ୍ନ ପ୍ରତୋକ୍ତା, ମଧ୍ୟା କହିଲେ କେମିତି ମାଛକୁ ଭେଦ କରିବେ, ସେ ମାଛକୁ ଭେଦ କରିବେ, ଏଇଭଳି ଭାବରେ ପ୍ରଯତ୍ନ ପ୍ରତୋକ୍ତା ଯତ୍ନ କରୁଛନ୍ତି, କ'ଣ କେମିତି କଲେ ତାଙ୍କୁ ଭେଦ କରିବେ, ମାଛକୁ ଭେଦ କରିବେ, ଆଉ ମନରେ ଆଉ କିଛି ଚିନ୍ତା ନାହିଁ, କେବଳ ସେତିକି ସେଇ ଚିନ୍ତା ରହିଛି କେମିତି ମାଛକୁ ଭେଦ କରିବେ। ଏଭଳି ଭାବରେ ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, ଆମର ଯେଉଁ ରହିଛନ୍ତି ଯେଉଁ ଭଗବାନ ଅବତାର ଦତ୍ତାତ୍ରେୟ, ଏକାସ୍କନ୍ଦରେ ଭଗବାନ ଉଦ୍ଧବଙ୍କୁ ଯେତେବେଳେ ଜ୍ଞାନ ଦେଉଛନ୍ତି, ଦତ୍ତାତ୍ରେୟଙ୍କର 24 ଗୁରୁଙ୍କ ବିଷୟରେ କହିଛନ୍ତି, ଉଦ୍ଧବଙ୍କୁ କହୁଛନ୍ତି, ସେ ଜ୍ଞାନ ସବୁ ଦେଇଛନ୍ତି। ତା ଦେହରେ ଜଣେ ଗୁରୁ ହେଉଛନ୍ତି ତାଙ୍କର ବାଣ ନିର୍ମାତା, ବାଣ ନିର୍ମାଣ କରୁଛନ୍ତି, ସିଏ ରହିକିରି ରାସ୍ତାରେ ବାଣକୁ କରୁଛନ୍ତି, ଘଷାଘଷି କରୁଛନ୍ତି। ସେହି ସମୟରେ ରାଜା ଗଲେ ତାଙ୍କର ଦଳମାନ ଦଳ ସୈନ୍ୟମାନଙ୍କ ସହିତ ଏସବୁ ଯାଉଛନ୍ତି, ବିରାଟ ପ୍ରସେସନ ହେଉଛି, ବହୁତ ବାଧ୍ୟ ବାହୁଛି ସବୁ ହେଉଛି, କିନ୍ତୁ ଏଭଳି ଭାବରେ ସେ ନିମଗ୍ନ ହେଇଯାଇଛନ୍ତି ସେ ଜାଣିପାରିଲେ ନାହିଁ, ସେ ଜାଣିପାରିଲେ ନାହିଁ ଆ ଭିତରେ କେତେବେଳେ ରାଜା ପଳେଇଲେଣି, ଏତେ ବିରାଟ ବଡ଼ ସୈନ୍ୟମାନଙ୍କ ସହିତ ଗଲେଣି, ସେ ଜାଣିପାରିଲେ ନାହିଁ, ଏତେ ମଗ୍ନ ହେଇକି ରହିଛନ୍ତି ବୁଦ୍ଧି ତାଙ୍କ ମନଟା ଏଭଳି ଭାବରେ ଲାଗିଯାଇଛି। ସେଇ ଚିନ୍ତା କେମିତି ତାକୁ ସେ ତାକୁ ସାଣ ଦେବେ ବା ତାର ଧାରୁଆ କରିବେ ସେଇଟା ଚିନ୍ତା କରୁଛନ୍ତି, ଆଉ କିଛି ଚିନ୍ତା ପଶୁନାହିଁ ମନରେ। ତେଣୁ ମନ ତାକୁ ଯଦି ଆମେ ସେଇଭଳି ଭାବରେ ଭଗବାନ ପାଖରେ ଲଗେଇଦେବା ତାହେଲେ ଅନ୍ୟ ଚିନ୍ତା ଆସିବ ନାହିଁ। ଆମ ମନୁଷ୍ୟ ମାନେ କ'ଣ, ଆମର ଯେଉଁ ଭକ୍ତିର ଉଦ୍ଦେଶ୍ୟ ହେଉଛି ଏଇଟା, ଭଗବାନ ସବୁବେଳେ ମନରେ ଚିନ୍ତା କରିବା, ଅନ୍ୟ କିଛି ଚିନ୍ତା କରିବାନି। ଆମେ ସବୁଦିନ ସକାଳେ ପାଠ କରୁଛେ ଭକ୍ତିର ସାମନ୍ତ ସିନ୍ଧୁ, ସେ କଥା ରହିଛି। ସମସ୍ତ ବେଦରେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ତାହାର ମୂଳ ମୂଳ ହେଉଛି ଏଇଟା। ସବୁବେଳେ ଭଗବାନ ସ୍ମରଣ କରିବା, କେତେବେଳେ ଭଗବାନ ବିସ୍ମରଣ କରିବା ନାହିଁ। ସ୍ମର୍ତ୍ତେରଂ ସତତଂ ବିଷ୍ଣୁ ବିସ୍ମର୍ତ୍ତେବେ ନ ଯାହାଚିତ୍। ଯେତେ ସବୁ ରହିଛି, ନିୟମ ରହିଛି, ବିଧି ନିଷେଧରେ ସବୁ ରହିଛି, କ'ଣ ସ୍ମର୍ତ୍ତେବ୍ୟ ସତତଂ ବିଷ୍ଣୁ ବିସ୍ମର୍ତ୍ତେବେ ନ ଯାହାଚିତ୍। ଆଉ ଏସବୁ ଏତେ ଏବେ କିଙ୍କ କର, ଆଉ ଯାହା ସବୁ ବିଧି ରହିଲା ନିଷେଧ ରହିଲା ଆର କିଙ୍କ କର। ତେଣୁ ସବୁବେଳେ ଭଗବାନ ସ୍ମରଣ କରିବା, କେବେ ଭୁଲିଯିବା ନାହିଁ। ଏଇ ସ୍ତରକୁ ଯେଉଁମାନେ ଜଣେ ଯାଇଛନ୍ତି ମାନେ ସେଇଟା ଶ୍ରେଷ୍ଠ ସ୍ତର, ଆ ଉପରେ ଆଉ କିଛି ନାହିଁ। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ ସେ କଥା କହିଲେ, ମୟେବ ମନ ଆଦସ୍ତ ମୟ ବୁଦ୍ଧି ନିବେଶୟ ନିବିଶେଷ ମୟେବ ଅତ ଉର୍ଦ୍ଧମ ସଂଶୟ। ମନ ଆଉ ବୁଦ୍ଧିକୁ ଯଦି ଭଗବାନ ପାଖରେ ଲଗେଇଦେଲେ, ଏଇଟା ଶ୍ରେଷ୍ଠ ସ୍ତର, ବୁଦ୍ଧର ଭକ୍ତର ଶ୍ରେଷ୍ଠ ସ୍ତର ହେଉଛି ଏଇଟା, ଆ ଉପରେ ଆଉ କିଛି ନାହିଁ। ମନ ଆଉ ଭଗବାନ ବୁଦ୍ଧିକୁ ଭଗବାନ ପାଖରେ ଲଗେଇ ଦେଇଛନ୍ତି, ଆଉ କିଛି ଚିନ୍ତା କରୁନାହାନ୍ତି ସେମାନେ, କିନ୍ତୁ ଏ ସ୍ତରକୁ ସେମାନେ ଯାଇପାରିବେ ନାହିଁ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି, ଏ ସ୍ତରକୁ ଯେଉଁମାନେ ଯାଇପାରୁନାହାନ୍ତି ତାଙ୍କର କ'ଣ ହେବ ନା। ତାପରେ ବିଭିନ୍ନ ପ୍ରକାର ଅଲ୍ଟରନେଟିଭ୍ ଦେଇଛନ୍ତି ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ, ମୟେବ ମନ ଆଦସ୍ତ ମୟ ବୁଦ୍ଧି ନିବେଶା ନିବେଶିଷି ମୟେବ ଅତ ଉର୍ଦ୍ଧ ଅତ ଚିତ୍ତ ସମାଧାତୁ ନ ଶକ୍ନୋସି ମୟ ସ୍ଥିରମ ଅଭ୍ୟାସ ଯୋଗେଣ ତତ ମାମିଚ୍ଛାନ୍ତୁ ଧନଜୟ। ଏଭଳି ଭାବରେ ମନ ଆଉ ବୁଦ୍ଧିକୁ ଯଦି ଭଗବାନ ପାଖରେ ସ୍ଥିର କରିପାରିବା ନାହିଁ, ତାହେଲେ ଏଇଟା ଅଭ୍ୟାସ କରିବା, ସେଥିପାଇଁ ଆମେ ଭଗବାନଙ୍କ ନାମ ଜପ କରୁଛେ, ଅଭ୍ୟାସ କରୁଛେ, ସବୁବେଳେ ଜପ କରୁଛେ, ଯେତେବେଳେ ସୁବିଧା ହେଉ ଜପ କରୁଛେ, ଅଭ୍ୟାସ। ମନ ଏ ବୁଦ୍ଧିକୁ କେମିତି ଭଗବାନ ପାଖରେ ଲଗେଇବା, ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ, ଏ ଯେଉଁମାନେ ପୁଣି ଅନ୍ୟ ବିଭିନ୍ନ ପ୍ରକାର ରହିଛି ଅଲ୍ଟରନେଟିଭ୍ ସବୁ ଦେଇଛନ୍ତି ଦ୍ୱାଦଶ ଅଧ୍ୟାୟରେ, କିନ୍ତୁ ଯେଉଁମାନଙ୍କର ମନ ଭଗବାନ ପାଖରେ ଲାଗିପାରୁନାହିଁ, ଷଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗ ବିଷୟରେ ଭଗବାନ କହୁଛନ୍ତି ସେ କଥା, ମନଟା ଏଭଳି ରହିଛି ଚଞ୍ଚଳ, ମନଟା ବହୁତ ଚଞ୍ଚଳ, ସେ ଗୋଟିଏ ବିଷୟରେ ଚିନ୍ତା କରିପାରିନି, ସବୁବେଳେ ପାଇଁ ଚିନ୍ତା କରିପାରିନି, ତାଙ୍କର ଚଞ୍ଚଳ ମନଟା ସବୁବେଳେ ଚଞ୍ଚଳ ରହିଥିବ। କିନ୍ତୁ ଭଗବତ ଗୀତାରେ ଭଗବାନ କହୁଛନ୍ତି, ମନ ଯତ ଯତ ନିଶ୍ଚଳ ମନ ଚଞ୍ଚଳ ଅସ୍ଥିରମ ତତ ତତ ନିୟମ ହେଇ ତଦା ଆତ୍ମନିବ ପ୍ରସଙ୍ଗ। ଯେତେବେଳେ ମନଟା ପଳିଯାଉଛି ଅନ୍ୟ ସ୍ଥାନକୁ, ପୁଣି ତାଙ୍କୁ ଭଗବାନ ପାଖକୁ ଆଣିବା, ନିଶ୍ଚଳ ମନ ଚଞ୍ଚଳ ଅସ୍ଥିର ତତ ତ ନିୟମ ହେଇ, ଆମେ ନିୟମ କରିକିରି ଆଣିବା ତାକୁ। ସେଇଥିପାଇଁ ଆମର ଜପ କରାଯାଉଛି, ଜପ କରାଯାଉଛି, କରାଯାଉଛି, ଯାହାଫଳରେ କି ମନଟା ଚାଲିଗଲେ ମଧ୍ୟ ଆମର ହାତ ଚାଲିଛି, ପାଟି ଚାଲିଛି, କଥା ଚାଲିଛି, ଜିଭା ଚାଲିଛି, ଅଭ୍ୟାସ, ମନ ପଳେଇଯାଉଛି, ପୁଣି ମନକୁ ଆଣିବା, ଭଗବାନ ପାଖରେ ଲଗେଇବା, ଏ ଅଭ୍ୟାସ କରାଯାଉଛି। ତେଣୁ ଅଭ୍ୟାସରେ ମଧ୍ୟ ଯଦି ଜଣେ ସମର୍ଥ ହେଇପାରିବ ନାହିଁ, ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଲେ, ଅଭ୍ୟାସ ପ୍ରିୟ ସମର୍ଥ ସି ମତ କର୍ମ ପରମ ଭବ, ଭଗବାନଙ୍କ ସମ୍ବନ୍ଧୀୟ କର୍ମ କରିବା, ଯେମିତି ଆମର ସବୁ ବର୍ତ୍ତମାନ ମନ୍ଦିରରେ ବିଭିନ୍ନ ପ୍ରକାର ସେବା ହେଉଛି, ଭଗବାନଙ୍କ କର୍ମ ହେଉଛି, ମତ କର୍ମ ପରମ ଭବ, ମଦାର୍ଥମୟ କର୍ମ ଆଣି କୁର୍ବନ ସିଦ୍ଧି ମହାପୃଷ୍ଟି, ଏଇଭଳି ଭାବରେ ଜଣେ ସିଦ୍ଧିପ୍ରାପ୍ତ ହେଇପାରିବ। କିନ୍ତୁ ଏଇଟା ମଧ୍ୟ ଯଦି ଜଣେ ନ କରିପାରିବ, ଅତିଥି ଶକ୍ତି କଷ୍ଟମ ଯୋଗମ ଆସିତ ସର୍ବକର୍ମ ଫଳ ତ୍ୟାଗ ତଥା କରୁ ଯଥା ମା, ତେଣୁ କର୍ମଫଳକୁ ତ୍ୟାଗ କରିବା ପାଇଁ କହିଲେ ଭଗବାନ ଅର୍ଜୁନଙ୍କୁ। ଯାହା ଆମେ ସବୁ କର୍ମ କରୁଛେ, ସେ ଫଳକୁ ଭଗବାନଙ୍କୁ ଉଦ୍ଦେଶ୍ୟ ସମର୍ପଣ କରିବା, କର୍ମଫଳ ତ୍ୟାଗ ସମର୍ପଣ କରିବା ଭଗବାନଙ୍କୁ। ଏହିଭଳି ଭାବରେ କେମିତି ନା କୌଣସି ନା ଯେକୌଣସି ଉପାୟ ହେଉ ନା କାହିଁକି ଭଗବାନଙ୍କୁ ମନଟାକୁ ଭଗବାନ ପାଖରେ ଲଗେଇବା। ଏ ମନଟା ହେଉଛି ଭଗବାନ ଗୋଟେ ବିଭୂତି, ଇନ୍ଦ୍ରିୟାଣ ମନଶ୍ଚାଶ୍ମି ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ, ଏ ଗୋଟେ ବିଭୂତି ମନ। ତେଣୁ ଏ ମନଟା ଆମର ଶତ୍ରୁ ଏବଂ ମନଟା ମଧ୍ୟ ଆମର ବନ୍ଧୁ, ଆମେ କିଭଳି ମନକୁ ବ୍ୟବହାର କରୁଛେ ସେହି ଅନୁସାରେ ଆମେ ଆମର ଜୀବନର ସାର୍ଥକତା ପ୍ରାପ୍ତ ହେବା। ମନଟା ଯଦି ଭଗବାନ ପାଖରେ ଲଗେଇଲେ, ତାହେଲେ ଆମେ ଜୀବନର ସାର୍ଥକତା ପ୍ରାପ୍ତ ହେବା, ଭଗବତ ଧାମକୁ ଯିବା। କିନ୍ତୁ ମନଟା ଯଦି ଭଗବାନ ପାଖରେ ଲଗେଇଲେ ନାହିଁ, ତାହେଲେ ଆମେ ନରକକୁ ଯିବା। ତେଣୁ ଭଗବତ ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ କ'ଣ, ବନ୍ଧୁରାତ୍ମା ମନସ୍ତ ଜୈନାତ୍ମୈବ ଆତ୍ମନାଜିତ ଅନାତ୍ମନ ଶତ୍ରୁତେ ବର୍ତ୍ତିତାତ୍ମୈବ ଶତ୍ରୁବତ୍। ଆମ ମନକୁ ଉର୍ଦ୍ଧ୍ୱରେ ଆତ୍ମାତ୍ମାନଂ ନାତ୍ମାନ ଓ ସାଧେ ଆମ ମନକୁ ଉର୍ଦ୍ଧ୍ୱକୁ ଉଠେଇବା, ତଳକୁ ନେବା ନାହିଁ ମନକୁ। ଉର୍ଦ୍ଧ୍ୱରେ ଆତ୍ମାତ୍ମାନଂ ନାତ୍ମାନ ଆତ୍ମୀୟ ହୋଇ ଆତ୍ମାର ବନ୍ଧୁ, ଆତ୍ମୀୟ ପରି ପୁରା ଆତ୍ମାନ। ମନଟା ଆମର ବନ୍ଧୁ, ମନଟା ମଧ୍ୟ ଆମର ଶତ୍ରୁ। ତେଣୁ ଆମର ଏକାଦଶ ସ୍କନ୍ଧରେ ଏ ମନ ବିଷୟରେ ବହୁତ କଥା ରହିଛି। ମନଟା ଏତେ ସୂକ୍ଷ୍ମ ଏବଂ ଏତେ ଚଞ୍ଚଳ, ଆମେ ଯଦି ସେ ମନକୁ ନିୟନ୍ତ୍ରଣ କରିଦେଲେ ଆମ ଜୀବନ ସାର୍ଥକ ହେଇଯିବ। ମନକୁ ନିୟନ୍ତ୍ରଣ, ଅର୍ଜୁନ କହିଲେ ପ୍ରଭୁ ଏଇଟା ନିୟନ୍ତ୍ରଣ କରିହବ ନାହିଁ, ଭଗବାନ କହିଲେ ହବ, ଅଭ୍ୟାସ କଲେ ହବ ମନରେ ନିୟନ୍ତ୍ରଣ କରିବା। ଏଇ ଯେଉଁ ରହିଛି ବିଭିନ୍ନ ପ୍ରକାର ପ୍ରାଣାୟାମ ଇତ୍ୟାଦି ସବୁ ରହିଛି, ଇଏ ହେଉଛି ମନକୁ ନିୟନ୍ତ୍ରଣ କରିବା ପାଇଁ। କ'ଣ ପ୍ରଥମ ହେଉଛି ଯମ ନିୟମ ଆସନ, ଆସନ ଆସନ ପ୍ରାଣ ଏସବୁ ରହିଛି, ବିଭିନ୍ନ ପ୍ରକାର ଆସନ ରହିଛି। ପ୍ରଥମେ ଯମ, ତାପରେ ନିୟମ, ତାପରେ ଆସନ, ତାପରେ ପ୍ରାଣାୟାମ। ଆସନ ରହିଛି ନା କ'ଣ ଆସନ ଅଛି ନା, ଯମ ନିୟମ ଏସବୁ ଆଠଟି ରହିଛି ନା ଅଷ୍ଟାଙ୍ଗ ଯୋଗ। ହଁ ନାଇଁ ପ୍ରଥମେ ଆସନ ତା ଦେହରେ ରହିଛି ନା, ଆସନ ରହିଛି ପ୍ରାଣାୟାମ ନା, ପ୍ରାଣାୟାମରେ ଆସନଟା ରହିଛି। ଯମ ନିୟମ ପ୍ରାଣାୟାମ ପ୍ରତ୍ୟାହାର ଧ୍ୟାନ ସମାଧି ଏସବୁ ରହିଛି, ବିଭିନ୍ନ ପ୍ରକାର ଆଠ ପ୍ରକାର ରହିଛି ଅଷ୍ଟାଙ୍ଗ ଯୋଗ, ପାତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ରହିଛି। ତେଣୁ ମନଟା ଯଦି ତିନି ମିନିଟ୍ ଗୋଟେ ବିଷୟରେ ଧ୍ୟାନ କରିଦେଲା ତାହେଲେ ସେଇଟା ସମାଧି ଅବସ୍ଥା ଆସିଗଲା। ସମାଧି କହିଲେ ତୁରୀୟ ଅବସ୍ଥା। ଭୌତିକ ଜଗତରେ ଆମର ତିନୋଟି ଅବସ୍ଥା ରହିଛି, ଗୋଟେ ହେଉଛି କ'ଣ, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ନିଦ୍ରିତ ଅବସ୍ଥା, ଆଉ ଗୋଟେ ସ୍ୱପ୍ନ ଅବସ୍ଥା। କିନ୍ତୁ ସମାଧି ଅବସ୍ଥା ହେଉଛି ତୁରୀୟ ଅବସ୍ଥା, ଆଉ ଉର୍ଦ୍ଧ୍ୱରେ ଚତୁର୍ଥ ଅବସ୍ଥା ଏଇଟା। ତେଣୁ ମନଟାକୁ ଆମେ ସେଇଭଳି ଭାବରେ ସମାଧି କରିପାରିବା, ଭଗବାନ କିଛି ସମାଧି ଲଗେଇ ପାରିବା। ଯେତେବେଳେ ଆମର ଯେତେବେଳେ ଭାଗବତ ଆରମ୍ଭରେ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜ ଯେତେବେଳେ ସେ ଶିକାର କରୁଥିଲା ବେଳେ ତାଙ୍କୁ ତୃଷା ଜାତ ହେଲା, ତୃଷା ହେଲା। ତେଣୁ ସେ ଜଣେ ଋଷିଙ୍କର ଆଶ୍ରମ ଗଲେ, ଶ୍ରମିକ ଋଷିଙ୍କର ଆଶ୍ରମ ଗଲେ, ଶ୍ରମିକ ଋଷି ଏଭଳି ଭାବରେ ସମାଧିଗ୍ରସ୍ତ ହେଇଯାଇଥିଲେ, ଭଗବାନ ଚିନ୍ତା କରିକିରି ସମାଧିଗ୍ରସ୍ତ ହେଇଯାଇଥିଲେ। ତେଣୁ ରାଜା ଯଦିଓ କହୁଛନ୍ତି, ତାଙ୍କୁ କହୁଛନ୍ତି ମୋତେ କିଛି ଜଳ ଦେହି କି ଜଳ ପ୍ରଦାନ କରନ୍ତୁ, କିଛି ଶୁଣିପାରିନାହାନ୍ତି, ସମାଧିଗ୍ରସ୍ତ ହେଇଯାଇଛନ୍ତି। ତେଣୁ ଆଉ ସେତେବେଳେ ଅନ୍ୟ ବାହ୍ୟ ଅଙ୍ଗ କାର୍ଯ୍ୟ କରିବେନି, ବାହ୍ୟ ଯୋଗ ଆମର ରହିଛି ଇନ୍ଦ୍ରିୟମାନ ସବୁ ରହିଛନ୍ତି, କାର୍ଯ୍ୟ କରିବ ନାହିଁ। ତେଣୁ ରାଜାଙ୍କର କ୍ରୋଧ ଜାତ ହେଲା, ସେ ଭାବିଲେ ଇଏ ବୋଧେ ମୁନି ଜଣଙ୍କ ଛଳନା କରିକିରି ଏମିତି କରୁଛନ୍ତି, ସମାଧିଗ୍ରସ୍ତ ହେଲାଭଳି ରହୁଛନ୍ତି, ପ୍ରକୃତ ସମାଧିଗ୍ରସ୍ତ ନୁହନ୍ତି। ଏଭଳି ଭାବରେ ସେ ଚିନ୍ତା କଲେ। ଭଗବାନ ବ୍ୟବସ୍ଥାରେ କୁହାଯାଏ ଜୀବନର ପ୍ରଥମ ଥର ପାଇଁ ସେ ମୁନି ଋଷିମାନଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ ବୋଲି କୁହାଯାଏ, କେବେ ହେଲେ ସେ କ୍ରୋଧ ପ୍ରକାଶ କରିନଥିଲେ ମୁନି ଋଷିଙ୍କ ପାଖରେ ପ୍ରଥମଥର ପାଇଁ ଏଇଟା ଭଗବାନ ବ୍ୟବସ୍ଥାରେ। ତେଣୁ ସେ ତାଙ୍କ ଗଳାରେ ଗୋଟେ ସର୍ପକୁ ବେଷ୍ଟନ କରି ଚାଲିଗଲେ। ଏ କଥା ଯେତେବେଳେ ତାଙ୍କ ପୁତ୍ର ଶୁଣିଲେ, କିଏ ସିଂହି, ସେ ଅଭିଶାପ ଦେଲେ, ସାତ ଦିନରେ ତୁମକୁ ତକ୍ଷକ ଦଂଶନ କରିବ। ତେଣୁ ଏ ଖବର ଯେତେବେଳେ ତାଙ୍କ ପିତା ଜାଣିଲେ, ବହୁତ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ, ମୂର୍ଖ ପୁଅ ବୋଲି, ମୂର୍ଖ ଜାଣିନାହିଁ, ଅଭଳି ଭାବରେ ଅଭିଶାପ ଦେଇଦେଲା, ପ୍ରଭୁ ତାଙ୍କୁ କ୍ଷମା କରନ୍ତୁ କହିକିରି ରାଜାଙ୍କ ପାଖକୁ ଖବର ଦେଲେ, ଆପଣଙ୍କର ଆଉ ସାତ ଦିନ ଆୟୁଷ ଅଛି, ଆଉ ବ୍ୟବସ୍ଥା କରନ୍ତୁ, ଏ ଭୌତିକ ଜଗତ ତ୍ୟାଗ କରିବା ପାଇଁ ବ୍ୟବସ୍ଥା କରନ୍ତୁ। ଏଇଭଳି ଭାବରେ ଯେତେବେଳେ ରାଜା ଶୁଣିଲେ, ସେ ସାଧୁମାନେ ବୋଲି କୁହାଯାଇଛି, ସେ ବ୍ୟତିଗ୍ରସ୍ତ ହେଲେ ନାହିଁ, ଆମେ କେମିତି ହେଇଥାନ୍ତା। କିନ୍ତୁ ପରୀକ୍ଷିତ ମହାରାଜ ଏଭଳି ସ୍ତରରେ ଥିଲେ, ଯେତେବେଳେ ସେ ଶୁଣିଲେ, ଖବର ପାଇଲେ, ଏଇଭଳି ଭାବରେ ତାଙ୍କୁ ଅଭିଶାପ ଦିଆଯାଇଛି, ସାତ ଦିନରେ ତାଙ୍କୁ ଦର୍ଶନ କରିବ ତକ୍ଷକ, ଯେତେବେଳେ ସେ ବିଚଳିତ ହେଲେ ନାହିଁ। ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏଇଟା ବର୍ଣ୍ଣ, ଏଇ ଭାବ ସ୍ତରକୁ ଯେଉଁମାନେ ଯାଇଛନ୍ତି ସେମାନଙ୍କ ଲକ୍ଷଣ ହେଉଛି ଏଇଟା। ଭକ୍ତିର ବିଭିନ୍ନ ସ୍ତର ରହିଛି, ଭକ୍ତିର ସ୍ୱାମୀ ସିନ୍ଧୁ ଆମେ ପାଠ କରୁଛେ, ରୂପ ଗୋସ୍ୱାମୀ ଏ ଭକ୍ତି ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଭାବଭକ୍ତି ଯେଉଁମାନେ ପ୍ରାପ୍ତ ହେଉଛନ୍ତି, ତା'ର ପ୍ରଥମ ଲକ୍ଷଣ, 9ଟି ଲକ୍ଷଣ ରହିଛି ଭାବଭକ୍ତିର। ପ୍ରଥମ ଲକ୍ଷଣ ହେଉଛି କ୍ଷାନ୍ତି, ସେମାନେ କୌଣସି ପରିସ୍ଥିତିରେ ବିଚଳିତ ହେବେ ନାହିଁ, କ୍ଷାନ୍ତି। ତେଣୁ ପରୀକ୍ଷିତ ମହାରାଜଙ୍କ ଉଦାହରଣ ଦେଇଛନ୍ତି ରୂପ ଗୋସ୍ୱାମୀ, ଭକ୍ତି ସ୍ୱାମୀ ସୁନ୍ଦରେ ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି। ସେ ଯେତେବେଳେ ଏ ଖବର ପାଇଲେ, ବର୍ଣ୍ଣନା କରାଯାଇଛି, ସେ ସାଧୁ ମେନେ, ସେ ଆନନ୍ଦିତ ହେଲେ, ସେ କୌଣସି ବିଚଳିତ ହେଲେ ନାହିଁ, କାହିଁକି ଆନନ୍ଦିତ ହେଲେ ନା ଆମେ ଜାଣିନାହିଁ ଆମର କେତେବେଳେ ସମୟ ଅନ୍ତିମ ସମୟ ଆସି ପହଞ୍ଚିଯିବ ଆମେ ଜାଣିନାହିଁ ଏଭଳିଆ ଭଗବାନ ବ୍ୟବସ୍ଥା କରିଛନ୍ତି ଆମେ ଯେଉଁ ବ୍ୟବହାର କରୁଛେ ଏକଟା ଆମେ ଯେଉଁ ମୋବାଇଲ ୟୁଜ୍ କରୁଛେ ପୋଷ୍ଟପେଡ୍ ପ୍ରିପେଡ୍ ଆଗରୁ ଦେଇଦେଉଛି ଏତିକି ଟଙ୍କା ସେ ଜାଣିଦେଉଛି ଏତିକି ରହିଲା ଏତିକି ରହିଲା ଜାଣିଦେଉଛି ସେଇଭଳି ଭାବରେ ଭଗବାନ ଯଦି ବ୍ୟବସ୍ଥା କରିଥାନ୍ତି ତୁମର ଏତିକି ଆୟୁଷ ଅଛି ଏତିକି ଆୟୁଷ ଅଛି ଏତିକି ଆୟୁଷ ଅଛି ସବୁ ସରି ସରି ଯାଉଛି ତାହେଲେ ଜଣେ ଜୀବନରେ ଆନନ୍ଦ ବଞ୍ଚିପାରିବନି ଠିକ୍ ଭାବରେ ସବୁବେଳେ ସବୁବେଳେ ଚିନ୍ତାଗ୍ରସ୍ତ ରହେ ଏମିତି ବି ଚିନ୍ତାଗ୍ରସ୍ତ ରହୁଛି ବିଭିନ୍ନ ପ୍ରକାର ଭୟ ଆସୁଛି ଆଙ୍ଗଜାଇଟି ରହୁଛି ଓରିଜ ରହୁଛି ବିଭିନ୍ନ ପ୍ରକାର ଭୟ ଆସୁଛି ଚିନ୍ତା ଆସୁଛି ଚିନ୍ତା କ'ଣ ହେବ କ'ଣ ନାହିଁ ଭବିଷ୍ୟତ କଥା ଚିନ୍ତା ସେଇଟା ଭୟ ତେଣୁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ଯେ ମୃତ୍ୟୁବରଣ କରିବେ ଗୋଟେ ମୁହୂର୍ତ୍ତ ପରେ ସେ ବର୍ତ୍ତମାନ ଜାଣୁନାହିଁ କେତେବେଳେ ତାଙ୍କ ମୃତ୍ୟୁ ସମୟ ଆସିବ ଖଟ୍ଟୁଆଙ୍କ ମହାରାଜ ତାର ଉଦାହରଣ ହେଉଛନ୍ତି ଖଟ୍ଟୁଆଙ୍କ ମହାରାଜ ଯୁଦ୍ଧ କରୁଥିଲେ ରାଜା ଦେବତାମାନଙ୍କ ସହିତ ମିଶିକିରି ଅସୁରମାନଙ୍କ ବିରୁଦ୍ଧରେ ଏବଂ ଯେତେବେଳେ ଅସୁରମାନ ପରାସ୍ତ କଲା ପରେ ଦେବତାମାନେ କହିଲେ ଆପଣ କ'ଣ ବର ନିଅନ୍ତୁ ଆମଠାରୁ ସେ ଜାଣିବା ପାଇଁ ଚାହିଁଲେ ମୋର ଆଉ କେତେ ଆୟୁଷ ଅଛି ସେ ଭାବୁଥିଲେ ବହୁତ ଆହୁରି କେତେ ବୟସ ଥିବ ସେ କହିଲେ ନାହିଁ ଗୋଟିଏ ମୁହୂର୍ତ୍ତ ରହିଛି ଗୋଟିଏ ମୁହୂର୍ତ୍ତ କହିଲେ 40 ମିନିଟ୍ ନା 48 ମିନିଟ୍ କ'ଣ ଏମିତି ରହିଛି ତେଣୁ ସେଇ ଗୋଟିଏ ମୁହୂର୍ତ୍ତରେ ସେ ସ୍ୱର୍ଗ ଲୋକରୁ ଆସିଲେ ପୃଥିବୀ ପୃଷ୍ଠକୁ ଏତେ ଗୋଟେ ଦ୍ରୁତଗାମୀ ଜ୍ଞାନରେ ଆସିଲେ ଏବଂ ଭଗବାନ ଧ୍ୟାନ କରିକି ଭଗବତ ଧାମକୁ ଗଲେ ମୁଁ ଏଇଟା ବହୁତ ଥର କହିଛି ଏଇଟା ସ୍ପିରିଚୁଆଲ ଗିନିଜ୍ ବୁକ୍ ଅଫ୍ ରେକର୍ଡ ତେଣୁ ଆମେ ଜାଣିନାହିଁ କେତେବେଳେ ଆମେ ମୁହୂର୍ତ୍ତ କେତେବେଳେ ଆମର ଅନ୍ତିମ ସମୟ ଆସି ପହଞ୍ଚିଯିବ ଆମେ ଜାଣିନାହିଁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ଜାଣିଲେ ଆଉ ତାଙ୍କର ଗୋଟିଏ ମୁହୂର୍ତ୍ତ ଅଛି ଏ ପରୀକ୍ଷିତ ମହାରାଜ 7 ଦିନ ଆୟୁଷ ଅଛି ସେତେବେଳେ ସିଏ ଆନନ୍ଦିତ ହେଇଗଲେ ବିଚଳିତ ହେଲେ ନାହିଁ ଏ ଭାବଭକ୍ତିର ଲକ୍ଷଣ ହେଉଛି ଏଇଟା ପ୍ରଥମ ଲକ୍ଷଣ ହେଉଛି ଏଇଟା 9ଟି ଲକ୍ଷଣ ରହିଛି ପ୍ରଥମ ଲକ୍ଷଣ ହେଉଛି କ'ଣ ନା ସେଇଟା ହେଉଛି କ୍ଷାନ୍ତି ବିଚଳିତ ହେବେ ନାହିଁ ଯେତେବେଳେ ପରିସ୍ଥିତି ହେବ ନା କାହିଁକି ବିଚଳିତ ହେବେ ନାହିଁ ମୋତେ ସେଦିନ ଜଣେ ପ୍ରଭୁ ପଚାରୁଥିଲେ ଏଇ ଭକ୍ତମାନଙ୍କରେ ଆସିଛନ୍ତି ଭକ୍ତି ଭକ୍ତମାନେ ତାଙ୍କ ପୁତ୍ର ମୃତ୍ୟୁବରଣ କଲା କାହିଁକି ଏମିତି ହେଉଛି କାହିଁକି ଏଇଟା ହେଉଛି ଇଏ ପରୀକ୍ଷା ଆମେ କେଉଁ ସ୍ତରରେ ଅଛେ ସେଇଟା ପରୀକ୍ଷା କରାଯାଉଛି ଯେଉଁମାନେ ସେହି ସ୍ତରକୁ ଗଲେଣି ଭାବଭକ୍ତି ସ୍ତରକୁ ଗଲେଣି ସେମାନଙ୍କର କେତେ ବଡ଼ ଦୁଃଖ ଆସିଲେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ ଭଗବତ ଗୀତା 6ଅଧ୍ୟାୟରେ ମଧ୍ୟ ଭଗବାନ ସେଇଟା କହିଲେ ଯଂ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିଗମ୍ ତତ୍ ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁଣା ବି ବିଚାରତେ ଯେଉଁମାନେ ଭଗବାନ ପ୍ରାପ୍ତ ହେଉଛନ୍ତି ଯେତେ ବଡ଼ ଦୁଃଖ ଆସୁନା କାହିଁକି ସେମାନେ ବିଚଳିତ ହେବେ ନାହିଁ ଏ ଭାବଭକ୍ତିର ଲକ୍ଷଣ ହେଉଛି ଏଇଟା ତେଣୁ ପରୀକ୍ଷିତ ମହାରାଜ ତାର ଉଦାହରଣ ତାଙ୍କୁ 7 ଦିନରେ ତକ୍ଷ ଦର୍ଶନ କରିବ କିନ୍ତୁ ସେ ଚିନ୍ତା କରୁନାହାନ୍ତି ସେସବୁ ସାରା କ'ଣ ରାଜ୍ୟକୁ ତ୍ୟାଗ କରି ପଳାଇ ଆସିବେ ତାଙ୍କ ଜ୍ୟେଷ୍ଠ ପୁତ୍ରଙ୍କୁ ପ୍ରଦାନ କରି ପଳାଇ ଆସିବେ ଗଙ୍ଗା ନଦୀ ତଟକୁ ଆସିକରି ବସିଛନ୍ତି ଭଗବାନ କଥା ଶ୍ରବଣ କରିବା ପାଇଁ ସେଠି ମୁନି ଋଷିମାନେ ଆସି ପହଞ୍ଚିଗଲେ 60,000 ମୁନି ଋଷି ଆସି ପହଞ୍ଚିଗଲେ କିନ୍ତୁ ତାଙ୍କୁ ସେ କଥା କହିବେ ପ୍ରଥମ ସମୟ 19 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ତମ ଉପାୟ ତୁ ଏସବୁଟି ଅଛନ୍ତି ମୁଁ ମୋତେ ତକ୍ଷକ ଦର୍ଶନ କରୁ ବା ଯିଏ ଯାହା ହଉ କିଛି ମୋର ଚିନ୍ତା ନାହିଁ ସେ ବିଷୟରେ ମୋର ଶରୀର ପାଇଁ ମୁଁ ଚିନ୍ତା କରୁନାହିଁ ଆପଣମାନେ ଗାୟତ୍ରୀ ବିଷ୍ଣୁ ଗାଥା ଆପଣମାନେ ବିଷ୍ଣୁଙ୍କର କଥା ଗାନ କରନ୍ତୁ ଶ୍ରୀ ରୂପ ଗୋସ୍ୱାମୀ ଭକ୍ତି ଗୋସ୍ୱାମୀ ସୁନ୍ଦର ଏଇଟାକୁ କ୍ଷାନ୍ତିର ଉଦାହରଣ ଦେଇଛନ୍ତି କ୍ଷାନ୍ତି ଯେଉଁମାନେ ଭକ୍ତ ଭାବଭକ୍ତି ପ୍ରାପ୍ତ ହୋଇଛନ୍ତି ତାଙ୍କର 9ଟି ଲକ୍ଷଣ ରହିଛି ତାର ମୂଳ ପ୍ରଥମ ଲକ୍ଷଣ ହେଉଛି କ୍ଷାନ୍ତି ପରୀକ୍ଷିତ ମହାରାଜଙ୍କ ସେହି ସ୍ତରକୁ ଆସିଥିଲେ ତେଣୁ ସେ ବିଚଳିତ ହେଉନଥିଲେ 7 ଦିନ ଆୟୁଷ ଅଛି କ'ଣ କରିବା ବିଚଳିତ ହେଉନଥିଲେ ତେଣୁ ସୁଖଦେବ ଗୋସ୍ୱାମୀ ଆସି ଯେତେବେଳେ ପହଞ୍ଚିଗଲେ ସେ ତାଙ୍କୁ ପ୍ରଶ୍ନ ପଚାରିଲେ 6ଟି ପ୍ରଶ୍ନ ଛଡ଼ି ନୁହଁ ପ୍ରଥମ ସମୟ 19ଅଧ୍ୟାୟରେ ଏସବୁ ପ୍ରଶ୍ନ ରହିଛି ତୁମର କ'ଣ କର୍ତ୍ତବ୍ୟ ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ ପରୀକ୍ଷିତ ତୁମର 7 ଦିନ ଆୟୁଷ ଅଛି ଜଣେ ରାଜା ଥିଲେ ଖଟ୍ଟୁଆଙ୍କ ମହାରାଜ ଯାହାଙ୍କର ଆୟୁଷ ଥିଲା ଗୋଟିଏ ମୁହୂର୍ତ୍ତ ତେଣୁ ସବୁ ଗୋଟିଏ ମୁହୂର୍ତ୍ତରେ ମଧ୍ୟ ସେ ଭଗବାନ ପ୍ରାପ୍ତ ହୋଇଗଲେ ତୁମର ତ 7 ଦିନ ଆୟୁଷ ଅଛି ତେଣୁ ଉପକଳ୍ପେୟ ତତ୍ ସର୍ବମ୍ ତାବତ୍ ଯତ୍ ସାମ୍ପ୍ରଦାୟିକମ୍ ତେଣୁ ପରଜନ ପାଇଁ ଆପଣ ବର୍ତ୍ତମାନ ବ୍ୟବସ୍ଥା କରନ୍ତୁ କିଛି ଚିନ୍ତା କରନ୍ତୁ ନାହିଁ କ'ଣ କରିବା ଭଗବାନ କଥା ଶୁଣନ୍ତୁ ଭାଗବତ କଥା ଶୁଣନ୍ତୁ ଏଭଳି ଭାଗବତ ଶାସ୍ତ୍ର ଅମୃତ ପ୍ରଭୁପାଦ କୃପାରୁ ଆମକୁ ଅମୃତ ପ୍ରଦାନ କରାଯାଉଛି, ଘଣ୍ଟାଟେ ଲେଖା ଅମୃତ ଦିଆଯାଉଛି, ଅମୃତ କଥା ଅମୃତ ତମ କଥା ଅମୃତମ ତତ୍ ଜୀବନ, ଏଭଳି ଭାବେ ଭଗବାନ କଥା ଅମୃତ। ପରୀକ୍ଷିତ ମହାରାଜ କୌଣସି ବ୍ୟସ୍ତ ବ୍ୟସ୍ତ ହେଉନଥିଲେ, ଇଏ ହେଉଛି କ୍ଷାନ୍ତି, ଏ ଭକ୍ତର ଭାବ ଭକ୍ତି ପ୍ରାପ୍ତ ହେଇଛନ୍ତି ବୋଲି ଲକ୍ଷଣ ହେଉଛି ଏଇଟା। କ୍ଷାନ୍ତି ଏବେ କାଳ ତମ ବିରକ୍ତି ମାନସୂନ୍ୟତା, ନାମ ଗାନ ସଦା ରୁଚି ଆସତି ତତ୍ ଗୁଣାକ୍ଷା ପ୍ରୀତି ତତ୍ ବସତି ସ୍ଥଳେ, ଯେଉଁମାନ ଭାବଭକ୍ତି ଆସିଛି ତାଙ୍କର ଲକ୍ଷଣ ହେଉଛି ଏଇଟା, ଏସବୁ ତାର ଲକ୍ଷଣ ରହିଛି। ପ୍ରଥମ ହେଉଛି କ୍ଷାନ୍ତି, ସେମାନେ କୌଣସି ପରିସ୍ଥିତିରେ ବିଚଳିତ ହେବେ ନାହିଁ। ଦ୍ୱିତୀୟ ଲକ୍ଷଣ ହେଉଛି ଅବ୍ୟର୍ଥ କାଳୋଦ୍ୟମ, ତାଙ୍କର ସେ କାଳକୁ ସମୟକୁ କେବଳ ବୃଥା ନଷ୍ଟ କରିବେ ନାହିଁ, ବୃଥା ନଷ୍ଟ କରିବେ ନାହିଁ। ତନ୍ୱା ନମନ୍ତମ, ଶରୀର ଦ୍ୱାରା ଭଗବାନ ପ୍ରଣାମ କରୁଥିବେ, ବଦନ ବଦନରେ ଭଗବାନ ଗୁଣଗାନ କରୁଥିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତନ୍ୱା ନମନ୍ତମ ଏବଂ ବଦନରେ ଭଗବାନ ଗୁଣଗାନ କରୁଥିବେ, ଏଇଭଳି ଭାବରେ ଅଭ୍ୟର୍ଥ କାଳତମ, କେବେଳେ ତାଙ୍କର ସମୟକୁ ନଷ୍ଟ କରିବେ ନାହିଁ, ଏ ଭାବଭକ୍ତିର ଲକ୍ଷଣ ହେଉଛି ଏଇଟା। କିନ୍ତୁ ଆମେ ଦେଖୁଛେ ଭକ୍ତମାନେ ବସିକିରି କଥା ଚାଲିଛି, ଏକଥା ସେ କଥା ହେଇକିରି ସମୟ ନଷ୍ଟ ହେଇଯାଉ, ସେମାନେ କେଉଁ ସ୍ଥାନରେ ଅଛନ୍ତି ଏଇଥିରେ ଆମେ ଜାଣିବା। ଆମର ଆମର କର୍ତ୍ତବ୍ୟ ହେଉଛି ଆମେ ଏଇ ସମୟକୁ ନଷ୍ଟ କରିବା ନାହିଁ। ତେଣୁ ଇଏ କ୍ଷାନ୍ତି ଅବର୍ତ୍ତକାଳତମ ବିରକ୍ତି, ତୃତୀୟ ଲକ୍ଷଣ ହେଉଛି ବିରକ୍ତି। ବିରକ୍ତି କହିଲେ ଏଇ ଆମ 10 ନମ୍ବର ଅପରାଧ, ନାମ ଗ୍ରହଣର 10ଟି ଅପରାଧ ରହିଛି, ତା 10 ନମ୍ବର ଅପରାଧ ହେଉଛି ଏଇଟା ଭୌତିକ ଆସକ୍ତି। ତେଣୁ ଯେଉଁମାନେ ଏ ଭାବଭକ୍ତି ସ୍ୱରୂପ ଯାଇଛନ୍ତି ସେମାନେ ବିରକ୍ତି, ତାଙ୍କର କୌଣସି ଆସକ୍ତି ନାହିଁ, ବିରକ୍ତି। ଏମିତି ପରୀକ୍ଷିତ ମହାରାଜ ତାର ଉଦାହରଣ, ପରୀକ୍ଷିତ ସେଇଟା ଉଦାହରଣ ଦେଇଛନ୍ତି ରୂପ ଗୋସ୍ୱାମୀ ଭରତ ମହାରାଜ। ଭରତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ସେ ସବୁ ତ୍ୟାଗ କରିଦେଲେ, ଏଭଳି ତ୍ୟାଗ କରିଦେଲେ ବର୍ଣ୍ଣନା କରାଯାଇଛି ଯହୋ ଯୁବେକ ମଣବତ ଉତ୍ତମ ଶ୍ଳୋକ ଲାଳସା ଯୋ ଦୁଷ୍ଟ ଜିଆ, ଯୋଉଟାକୁ ଜଣେ ତ୍ୟାଗ କରିପାରିବ ନାହିଁ ସେ ତ୍ୟାଗ କରିଦେଲେ, ତ୍ୟାଗ କରିଦେଲେ। ଜଣେ ଯୋଉଟା ତ୍ୟାଗ କରିବା କଥା ନା ସେଟା ସେ ତ୍ୟାଗ କରିଦେଲେ, ଯୋ ଦୁଷ୍ଟଜା ଦାର ସୁତନ ସୁହୃଦ ରାଜ୍ୟ ବୃଦ୍ଧି ସ୍ପୃଶ ଯହୋ ଯୁବେ ମଣବତ ଉତ୍ତମ ଶ୍ଳୋକ ଲାଳସା। ଭଗବାନ ପ୍ରତି ଏତେ ତାଙ୍କର ରହିଛି ଲାଳସା ରହିଛି, ଯୁବକ ଅବସ୍ଥାରେ ସବୁ ତ୍ୟାଗ କରିଦେଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ କିନ୍ତୁ ସବୁ ତ୍ୟାଗ କରିଦେଲେ, ଚିନ୍ତା କଲେ ନାହିଁ କିଛି। ସେଇଭଳି ଭାବରେ କ୍ଷାନ୍ତି ଅବର୍ତ୍ତକାଳତମ ବିରକ୍ତି ମାନଶୂନ୍ୟତା, ସେମାନେ ଆମେ ସବୁଦିନେ ପାଠ କରୁଛେ ଅମାନିନ ମାନ ଦେନ, ଆମେ ନିଜେ ମାନ ଦାବି କରିବା ନାହିଁ, ଅନ୍ୟମାନଙ୍କୁ ଦାନ ମାନ ସମ୍ମାନ ପ୍ରଦର୍ଶନ କରିବା, ଅମାନିନ ମାନ ଦେନ ଏବଂ କୀର୍ତ୍ତନୀୟ ସଦା ହରି। ଏହି ଅବସ୍ଥାକୁ ଗଲେ ଆମେ ଭଗବାନଙ୍କ ଗୁଣଗାନ କରିପାରିବା, କୀର୍ତ୍ତନୀୟ ସଦା ହରି। ତେଣୁ ସବୁବେଳେ ଆମେ କେବେ ମାନ ଦାବି କରିବା ନାହିଁ, ଅନ୍ୟମାନଙ୍କୁ ମାନ ପ୍ରଦାନ କରିବା, ଏଇ ଅବସ୍ଥାରୁ ଗଲେ ଆମେ ଭଗବାନଙ୍କୁ ଗୁଣଗାନ କରିପାରିବା ରହିଛି କ୍ଷାନ୍ତି ଏବେତ କାଳତମ ବିରକ୍ତି ମାନସୂନ୍ୟତା ତାପରେ ଆସକ୍ତି ତତ୍ ଗୁଣାଖ୍ୟାନ ଭଗବାନ ଗୁଣକୁ ବର୍ଣ୍ଣନା କରିବା ପାଇଁ ଆସକ୍ତି ଏବଂ ରୁଚି ନାମଗାନ ସଦା ରୁଚି ନାମଗାନରେ ଭଗବାନ ନାମଗାନ କରିବା ପାଇଁ ସବୁବେଳେ ତାଙ୍କର ରୁଚି ରହିଛି ନାମଗାନ ସଦା ରୁଚି ଏବଂ ନାମଗାନ ସଦା ରୁଚି ତାପରେ ଆସକ୍ତି ପ୍ରୀତି ତତ୍ ବସତି ଚଳେ ଭଗବାନ ବିଭିନ୍ନ ଧାମ ସବୁ ରହିଛି ଯେଉଁଠି ଭଗବାନ ଅନେକ ଲୀଳା ସବୁ ରହିଛି ତେଣୁ ଯେଉଁମାନଙ୍କର ଭାବଭକ୍ତି ଜାତ ହେଇଛି ସେମାନଙ୍କର ସେଇ ଭଗବାନ ଲୀଳାସ୍ଥଳୀରେ ବାସ କରିବା ପାଇଁ ପ୍ରୀତି ବା ଆନନ୍ଦ ବସତି ସ୍ଥଳୀ ଇତ୍ୟାଦି ଅନୁଭାବା ସିଉ ଜାତ ଭଗବାନଙ୍କର ଜାଣେ ଏଇଭଳି ଭାବରେ ଯେଉଁମାନଙ୍କ ଭାବଭକ୍ତି ଜାତ ହେଇଛି ତାଙ୍କର ଏସବୁ ଲକ୍ଷଣ ନଅଟି ଲକ୍ଷଣ ରହିଛି ତେଣୁ ଏହିଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରବ କି ଯାଇ ଗୌରବ ଆନନ୍ଦେ।